ॐ नमो भगवते वासुदेवाय। श्रीमद्भागवतम दशम स्कंद 62 अध्याय श्लोक 18। मनुजेषु चसा वृष्णीन् शूरमानकदुन्दुभिः व्यलिख्याद् रामकृष्णौ च प्रद्युम्नं विख्यलज्जिता मनुजेषु च सा वृष्णीन् शूरमानकदुन्दुभिः व्यलिखद् रामकृष्णौ च प्रद्युम्नं विख्यलज्जिता। मनुजेषु च सा वृष्णीन् शूरमानकदुन्दुभिः व्यलिखद् रामकृष्णौ च प्रद्युम्नं विख्यलज्जिता। मनुजेषु च सा वृष्णीन् शूरमानकदुन्दुभिः व्यलिखद् रामकृष्णौ च प्रद्युम्नं विख्यलज्जिता। मनुजेषु च सा वृष्णीन् शूरमानकदुन्दुभिः व्यलिखद् रामकृष्णौ च प्रद्युम्नं विख्यलज्जिता। मनुजेषु च सा वृष्णीन् शूरमानकदुन्दुभिः व्यलिखद् रामकृष्णौ च प्रद्युम्नं विख्यलज्जिता। मनुजेषु च सा वृष्णीन् शूरमानकदुन्दुभिः व्यलिखद् रामकृष्णौ च अद्युम्नं विख्यलज्जिता। ଏ ଦୁଇଟି ଶ୍ଳୋକ ଏକ ସାଙ୍ଗରେ ଅନ୍ୟ ହେଉଛି, ତେଣୁ କିନ୍ତୁ ଆମେ ଗୋଟିଏ ଶ୍ଳୋକ ପାଠ କରିଥିଲୁ। ଆଉ ଦ୍ୱିତୀୟ ଶ୍ଳୋକଟି ହେଉଛି, ଅନିରୁଦ୍ଧଂ ବିଲିଖତଂ ବିକ୍ଷୋ ଉଷା ବାଙ୍ଗମୁଖୀ ହିୟା ସୋଷାବସାଓ ଇତି ପ୍ରାହ ସ୍ମୟମାନ ମହିପତେ। ଅର୍ଥାତ୍ ହେ ରାଜା, ମନୁଷ୍ୟମାନଙ୍କ ମଧ୍ୟରୁ ସୁରସେନ ଶ୍ରୀକୃଷ୍ଣ ବଳରାମ ଏବଂ ବୃଷ୍ଣିମାନଙ୍କର ଛବି ଚିତ୍ରଲେଖା ଅଙ୍କନ କରିଥିଲେ। ଉଷା ଯେତେବେଳେ ପ୍ରଦ୍ୟୁମ୍ନଙ୍କ ଛବି ଦେଖିଲେ ସେତେବେଳେ ସେ ଲଜ୍ଜିତ ହେଲେ, ଏବଂ ଯେତେବେଳେ ସେ ଅନିରୁଦ୍ଧଙ୍କ ଛବି ଦେଖିଲେ ସେତେବେଳେ ସେ ଲଜ୍ଜାରେ ନିଜ ମସ୍ତକ ଅବନତ କରି ହସି ଉଠି କହିଲେ, ଏ ହେଉଛନ୍ତି ସେଇ। ବ୍ୟସ୍ତ ଭକ୍ତ ସ୍ୱଜନବୃନ୍ଦ ମାତୃବୃନ୍ଦ, ଆପଣମାନଙ୍କୁ ଆମର ଭାଗବତ କଥାକୁ ସ୍ୱାଗତ ଜଣାଯାଉଛି। ଶୋଣିତପୁରର କଥା, ଶୋଣିତପୁର ସହିତ ଦ୍ୱାରକାର ଲୀଳା ମଧ୍ୟ ଏଠି ବର୍ଣ୍ଣନା କରାଯାଉଛି। ଭଗବାନ ଦ୍ୱାରକାରେ ଥିଲାବେଳେ ଏହି ଲୀଳା ସବୁ ହୋଇଥିଲା, ଏବଂ ଦ୍ୱାରକା ମଧ୍ୟ ଆମେ ଏଇ କଥା ମାଧ୍ୟମରେ ଦ୍ୱାରକା ମଧ୍ୟ ଯିବା ଶୁଣିବା ପାଇଁ କଥା। ସେଠି ମଧ୍ୟ ଘଟଣା ସବୁ ହେଇଛି, ଯେମିତି ଯେଉଁ ଡ୍ରାମା କରନ୍ତି, ଦୁଇ ଦୁଇଟି ଲେଖା ଷ୍ଟେଜ୍ କରନ୍ତି, ସେହିଭଳି ଭାବରେ ଏଇଠି ଡ୍ରାମା ହେଇଛି। ଏଠି ଦୁଇଟି ଷ୍ଟେଜ୍ ରହିଛି, ଗୋଟିଏ ହେଉଛି ଶୋଣିତପୁର ଆଉ ଗୋଟିଏ ହେଉଛି ଦ୍ୱାରକା। ଏବଂ ଏ ଯେଉଁ ରହିଛି, ଆମେ ଗତକାଲି ଆଲୋଚନା କରିଥିଲେ, ଇତ୍ୟୁକ୍ତ ଦେବଗନ୍ଧର୍ବ ସିଦ୍ଧ ଚାରଣ ପନ୍ନଗାନ ଦୈତ୍ୟ ବିଦ୍ୟାଧରାନ୍ ଯକ୍ଷାନ୍ ମନୁଜାଂଶ ଯଥା ଲିଖତ୍। ଏହିଭଳି ଭାବରେ ଶୋଣିତପୁରର ସେ ଯେଉଁ କେଉଁ ମାସ, ବୈଶାଖ ମାସ ଜ୍ୟେଷ୍ଠ ପକ୍ଷ ଦ୍ୱାଦଶୀ ତିଥିର ରାତ୍ରିର ଘଟଣା, ସେଇଟାକୁ ବର୍ଣ୍ଣନା କରାଯାଉଛି। ଯେଉଁ ନିଦ୍ରାରେ ସ୍ୱପ୍ନ ଦେଖିକି ଉଠି ପଡ଼ିଲେ ସେ ଯେଉଁ ବିହଳିତ ହୋଇଗଲେ କୁଆସୁ ବୋଲି କହିଲେ, ଏଇଭଳି ଭାବେ କହୁଥିଲା ବେଳେ ଚିତ୍ରଲେଖା ତାକୁ ପଚାରିଲେ କ'ଣ ହେଲା ସବୁ ଜାଣିକି, ତାପରେ ଏଇ ଯେଉଁ ଚିତ୍ର ଲେଖିବା ପାଇଁ ଆରମ୍ଭ କଲେ। ତାଙ୍କ ନାଁ ହେଉଛି ଚିତ୍ରଲେଖା, ବହୁତ ସୁନ୍ଦର ଚିତ୍ର ଆଙ୍କିପାରିବେ ସେ ଚିତ୍ରଲେଖା। ତେଣୁ ସିଏ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଚିତ୍ର ଆଙ୍କିବାକୁ ଲାଗୁଛନ୍ତି। ଅନେକ ବ୍ୟକ୍ତି ରହିଛନ୍ତି, ଅନେକ ଏ ବିଶ୍ୱ ବ୍ରହ୍ମାଣ୍ଡରେ ଅନେକ ସୁନ୍ଦର ପୁରୁଷ ରହିଛନ୍ତି। ଆମେ ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଆମର ଯେଉଁ ପୃଥିବୀ ପୃଷ୍ଠରେ ଯେଉଁମାନେ ବହୁତ ସୁନ୍ଦର ବା ସୁନ୍ଦରୀ, ଦେବଲୋକରେ ସେମାନେ ସବୁ ଘୁଷୁରୀ ଭଳିଆ ତାଙ୍କୁ ଲାଗନ୍ତି, ଘୁଷୁରୀ ଭଳି। ଯେତେବେଳେ ଗୋଟେ କଥା ରହିଛି, ଯେତେବେଳେ ଯେଉଁ ଉର୍ବଶୀ ପୃଥିବୀ ଯେଉଁ ସ୍ୱର୍ଗରେ ଯେତେ ସୁନ୍ଦରୀ ମାନେ ଅଛନ୍ତି, ଅପ୍ସରାମାନଙ୍କ ଭିତରେ ସବୁଠୁ ଶ୍ରେଷ୍ଠ ଅପ୍ସରା ସୁନ୍ଦରୀ ହେଉଛନ୍ତି ଉର୍ବଶୀ, ଯିଏକି ଭଗବାନ ନାରାୟଣଙ୍କର ଉରୁରୁ ଜାତ ହୋଇଥିଲେ, ସେଥିପାଇଁ ତାଙ୍କ ନାମ ହେଉଛି ଉର୍ବଶୀ। ତେଣୁ ଉର୍ବଶୀଙ୍କ କଥା ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଏଭଳି ସୁନ୍ଦରୀ ସେ ଥିଲେ। କିନ୍ତୁ କୌଣସି କାରଣରୁ ତାଙ୍କ ଉପରେ ମିତ୍ର ଏବଂ ବରୁଣ ତାଙ୍କୁ ଅଭିଶାପ ଦେଇଥିଲେ। ସେ ଯେତେବେଳେ ତାଙ୍କୁ ଆହ୍ୱାନ କରିଥିଲେ ଆସିବା ପାଇଁ, ସେ ଆସିଲେ ନାହିଁ। ସେଥିପାଇଁ ସେ ତାଙ୍କୁ ଅଭିଶାପ ଦେଲେ, ତୁମେ ଦେବତାମାନଙ୍କୁ ବରଣ କରୁନା, ତୁମେ ମନୁଷ୍ୟ ଲୋକ ତୁମକୁ ବରଣ କରିବେ, ତୁମକୁ ଉପଭୋଗ କରିବେ, ଏଇଭଳି ଭାବରେ ଅଭିଶାପ ଦେଇଥିଲେ। ଅଭିଶାପ ଦେବାର ଉଦ୍ଦେଶ୍ୟ ହେଉଛି, ଆମେ ଏତେ ସୁନ୍ଦର ମନୁଷ୍ୟ ଲୋକମାନେ, ତାଙ୍କର କୌଣସି ସୌନ୍ଦର୍ଯ୍ୟ ନାହିଁ, ଏଇଭଳି ଭାବରେ କହିକିରି ଅଭିଶାପ ଦେଇଦେଇଥିଲେ। କିନ୍ତୁ ସେଇଟା ଗୋଟେ ବରଦାନରେ ମଧ୍ୟ ପରିଣତ ହୋଇଗଲା। ସେଇଟା ପ୍ରକୃତରେ ଏ ଯେଉଁ ସିଏ ଆସି ଉର୍ବଶୀ ବିବାହ କଲେ ପୁରୁଡ଼ବାଙ୍କୁ, ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇ ଚନ୍ଦ୍ରବଂଶର ଏଇଭଳି ଭାବରେ ଚାଲିଛି ବଂଶ ପରମ୍ପରା। ଚନ୍ଦ୍ରବଂଶ ଏଇ ଉର୍ବଶୀ ସେଇ ଚନ୍ଦ୍ରବଂଶରେ ଆସୁଛନ୍ତି। ଚନ୍ଦ୍ରବଂଶରେ ଯେଉଁ ପୁତ୍ର ତାଙ୍କର ହେଉଛନ୍ତି ବୁଦ୍ଧ, ବୁଦ୍ଧଙ୍କର ପୁତ୍ର ହେଉଛନ୍ତି ପୁରୁଡ଼ବା, ପୁରୁଡ଼ବାଙ୍କୁ ସେ ବିବାହ କରିଥିଲେ ଉର୍ବଶୀ ଏବଂ ପୁରୁଡ଼ବାଙ୍କର ପୁତ୍ର, ଏଇଭଳି ଭାବରେ ହେଇକରି ତାଙ୍କର ସେଇ ବଂଶରେ ଆସୁଛନ୍ତି ଭଗବାନ କୃଷ୍ଣ ଆସୁଛନ୍ତି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଏଇ ଯେଉଁ ପୃଥିବୀ ପୃଷ୍ଠରେ ଯେଉଁମାନେ ଆମର ମିସ୍ ୟୁନିଭର୍ସ ବା ମିଷ୍ଟର ୟୁନିଭର୍ସ ଯେଉଁ ହେଉଛନ୍ତି, ସ୍ୱର୍ଗଲୋକ ତୁଳନାରେ ସେମାନେ କିଛି ନୁହଁ, ଘୁଷୁରୀ ଭଳି। କିନ୍ତୁ ଯାହା ବି ହେଉ, ଏଇ ଯେଉଁ ଯେତେ ସୌନ୍ଦର୍ଯ୍ୟ ତାଙ୍କ ଷ୍ଟାଣ୍ଡାର୍ଡ଼ ଅନୁସାରେ, ପୃଥିବୀର ଷ୍ଟାଣ୍ଡାର୍ଡ଼ ଅନୁସାରେ ଏମାନେ ଶ୍ରେଷ୍ଠ, ସେଇଭଳିଆ ସ୍ୱର୍ଗ ଷ୍ଟାଣ୍ଡାର୍ଡ଼ ଅନୁସାରେ ସେମାନେ ଶ୍ରେଷ୍ଠ। ଯେତେ ଉନ୍ନତ ଲୋକକୁ ଯିବା, ସେତେ ଉନ୍ନତର କଥା ସବୁ ରହିଛି। ତେଣୁ ଇଏ କିନ୍ତୁ ଚିତ୍ରଲେଖା ସବୁ ବ୍ରହ୍ମାଣ୍ଡ, ସବୁ ଯେଉଁ ରହିଛି ଗୋଟିଏ ବ୍ରହ୍ମାଣ୍ଡର ଯେତେ ଲୋକ ରହିଛି, ସବୁ ତ୍ରିଲୋକ ବୋଲି କୁହାଗଲା, ତିନି ଲୋକ, ଆଉ ନିଚେରେ ମଧ୍ୟ ବହୁତ ଲୋକ ଅଛନ୍ତି। ତେଣୁ ସେମାନଙ୍କ ସବୁ ଚିତ୍ର ଆଙ୍କିବା ପାଇଁ ଆରମ୍ଭ କଲେ, ଆମେ ଗତକାଲି କହିଥିଲେ ସେଇଟା, ଦେବ, ଗନ୍ଧର୍ବ, ସିଦ୍ଧ, ଚାରଣ, ପର୍ଣ୍ଣବ, ଦୈତ୍ୟ, ବିଦ୍ୟାଧର, ଯକ୍ଷ, ମନୁଜାଶ୍ଚ, ଅନ୍ତିମରେ ମନୁଷ୍ୟମାନଙ୍କ କଥା ଆସିଲା। ଏବଂ ଚ ଶବ୍ଦରେ ବହୁତ କଥା ସିଏ ଆଙ୍କି ଚିତ୍ର ଆଙ୍କିଛନ୍ତି, ସେଇଟା ବର୍ଣ୍ଣନା କରାଯାଏ ନାହିଁ। ଶୁକଦେବ ଗୋସ୍ୱାମୀ କେତେ ବର୍ଣ୍ଣନା କରିବେ, ଯେଉଁ ଚ ଶବ୍ଦରେ ଆଉ ଯେଉଁମାନେ କୁହାଯାଏ ନାହିଁ ତାକୁ ମଧ୍ୟ ବୁଝାଗଲା। ଦେବ ଋଷିମାନେ ମୁନିମାନେ ତାଙ୍କର ମଧ୍ୟ ଚିତ୍ର ଆଙ୍କିଲେ, ଆଚାର୍ଯ୍ୟ ଟୀକାରେ କହୁଛନ୍ତି। ତେଣୁ ଏଇଭଳି ଭାବରେ ଚିତ୍ର ଆଙ୍କୁଛନ୍ତି, ଉଷା ଜଣଙ୍କୁ ଦେଖୁଛନ୍ତି। ତେଣୁ ଏ ଶ୍ଳୋକରେ କୁହାଯାଉଛି, ମନୁଜେଷୁ ଚ ସା ବୃଷ୍ଣିନ୍, ମନୁଷ୍ୟମାନଙ୍କ ଭିତରେ ସାରା ପୃଥିବୀରେ କେତେ ମନୁଷ୍ୟ ଅଛନ୍ତି, କେତେ ରାଜା ଅଛନ୍ତି, କେତେ କ'ଣ ସବୁ ରହିଛନ୍ତି। ଏଇଭଳି ଭାବରେ ଯଦୁବଂଶରେ ଭଗବାନ ଆସୁଛନ୍ତି, ବୃଷ୍ଣି ବଂଶରେ ଯଦୁ, ଇଏ ହେଉଛନ୍ତି ଯଯାତି ମହାରାଜଙ୍କ ପୁତ୍ର, ଜ୍ୟେଷ୍ଠ ପୁତ୍ର ଯଦୁ। ଯଦୁବଂଶରେ ଅନେକ ତାଙ୍କର ବଂଶ ପରମ୍ପରାରେ ସବୁ ରହିଛନ୍ତି, ସେହି ପରମ୍ପରାରେ ଆସୁଛନ୍ତି ବୃଷ୍ଣି। ତେଣୁ ଏ ବୃଷ୍ଣି ପରମ୍ପରାରେ, ଏ ବୃଷ୍ଣି ବଂଶରେ ଯେଉଁମାନେ ମନୁଷ୍ୟମାନେ ସବୁ ରହିଛନ୍ତି, ତାଙ୍କର ମଧ୍ୟ ଚିତ୍ର ଆଙ୍କିବାକୁ ଆରମ୍ଭ କଲେ। ମନୁଜେଷୁ ଚ ସା ବୃଷ୍ଣିନ୍, ସା କହିଲେ ଉଷା, ଏ ଚିତ୍ରଲେଖା, ସେ ବୃଷ୍ଣିମାନଙ୍କର ଯୁବକମାନଙ୍କର ଚିତ୍ର ଲେଖିବା ପାଇଁ ଆରମ୍ଭ କଲେ। ଯୁବକମାନଙ୍କର, ବୃଦ୍ଧ ବ୍ୟକ୍ତିମାନଙ୍କ ଚିତ୍ର କରୁନାହାନ୍ତି ସେ, କାରଣ ସେ ଯୁବକଙ୍କୁ ଦେଖିଥିଲେ କ'ଣ ସ୍ୱପ୍ନରେ, ଯୁବକ ବ୍ୟକ୍ତିକୁ ଦେଖିଥିଲେ, ବହୁତ ସୁନ୍ଦର ଯୁବକ। ତେଣୁ ସେ ଯୁବକମାନଙ୍କ ଚିତ୍ର ଆଙ୍କିଥିଲେ, ବୃଦ୍ଧ ବ୍ୟକ୍ତି ବା ଛୋଟ ପିଲା ଏମାନଙ୍କ ଚିତ୍ର ଆଙ୍କି ନଥିଲେ, କେବଳ ଯେଉଁମାନେ ଯୁବକ ରହିଛନ୍ତି ସେମାନଙ୍କର ଚିତ୍ର ସେ ଆଙ୍କିଥିଲେ। ତେଣୁ ମନୁଜେଷୁ ଚ ସା ବୃଷ୍ଣୀନ୍, ସେଇ ମନୁଷ୍ୟମାନଙ୍କୁ ଯେତେ ଚିତ୍ର ଆଙ୍କିବା ପାଇଁ ଆରମ୍ଭ କରୁଛନ୍ତି, ସେହି ସମୟରେ ବୃଷ୍ଣୀମାନଙ୍କର ଯେତେ ସୁନ୍ଦର ପୁରୁଷ ସବୁ ଅଛନ୍ତି ତାଙ୍କର ଚିତ୍ର ଲେଖିବା ପାଇଁ ଆରମ୍ଭ କଲେ ବା ଚିତ୍ର ଅଙ୍କନ କରିବା ଆରମ୍ଭ କଲେ। ତେଣୁ ତାଙ୍କ ଭିତରେ ପ୍ରଥମେ ହେଉଛନ୍ତି ସୁର, ସୁର ହେଉଛନ୍ତି ସୁରସେନ, ଇଏ ହେଉଛନ୍ତି କ'ଣ, ଇଏ ହେଉଛନ୍ତି ଇଏ ଯେଉଁ ରହିଛନ୍ତି ମହାଭାରତରେ ସବୁ ବର୍ଣ୍ଣନା କରାଯାଇଛି, ଇଏ ହେଉଛନ୍ତି ବସୁଦେବଙ୍କର ପୁତ୍ର ପିତା ସୁରସେନ। ଭାଗବତ ନବମ ସ୍କନ୍ଧ ଅନ୍ତିମରେ ପ୍ରଭୁପାଦ ମହାରାଜ ଗୋଟେ ଦେଇଛନ୍ତି ଜେନିଓଲୋଜି, ଜେନିଓଲୋଜି କହିଲେ ବଂଶ ପରମ୍ପରା ଦେଇଛନ୍ତି। ଏ ବୃଷ୍ଣୀ ଆସୁଛନ୍ତି ସାତତ ବଂଶରେ, ଯଦୁଙ୍କ ଠାରୁ ଆସୁଛନ୍ତି, ଯଦୁଙ୍କର ପୁତ୍ର ହେଉଛନ୍ତି କୃଷ୍ଣା, ତାଙ୍କର ପୁତ୍ର, ତାଙ୍କ ପୁତ୍ର ହେଇକିରି ଆସୁଛନ୍ତି ସାତତ, ସାତତ ବଂଶ ବୋଲି କୁହାଯାଉଛି। ଏସବୁ ଯଦୁ ବଂଶରେ ଯାଉଛନ୍ତି। ଭାଗବତ ଏକାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯଦୁମାନେ ଯେତେବେଳେ ତାଙ୍କ ଭିତରେ ଯୁଦ୍ଧ କରିବେ, ତାଙ୍କ ଭିତରେ ଯୁଦ୍ଧ କରି ସେମାନେ ମୃତ୍ୟୁବରଣ କରିବେ, ସେମାନେ ସେ ବିଭିନ୍ନ ବଂଶମାନଙ୍କ ଭିତରେ ବର୍ଣ୍ଣନା କରାଯାଇଛି। ତା ଦେହରେ ଗୋଟେ ବଂଶ ହେଉଛି ସାତତ ବଂଶ। ତେଣୁ ଏ ସାତତଙ୍କର ପରମ୍ପରାରେ ଆସୁଛନ୍ତି ଦଶ ପୁରୁଷ, ତାଙ୍କ ପୁତ୍ର ହେଇକି ଆସୁଛନ୍ତି ବୃଷ୍ଣୀ। ବୃଷ୍ଣୀମାନଙ୍କର ଚିତ୍ର ରଖିବା ପାଇଁ ଆରମ୍ଭ କଲେ ବୃଷ୍ଣୀନ, ବହୁ ବଚନରେ କୁହାଯାଇଛି ସମସ୍ତ ବୃଷ୍ଣୀମାନଙ୍କର ଯେତେ ସୁନ୍ଦର ଯୁବକ ରହିଛନ୍ତି ତାଙ୍କର ଚିତ୍ର ଲେଖିବା ପାଇଁ ଆରମ୍ଭ କଲେ। ତେଣୁ ଏ ବୃଷ୍ଣୀ ବଂଶରେ ଆସୁଛନ୍ତି, ତାଙ୍କର ପୁତ୍ର ହେଉଛନ୍ତି ଯୁଦ୍ଧାଜିତ, ତାଙ୍କ ପୁତ୍ର ହେଉଛନ୍ତି ଅଜମିତ୍ର, ତାଙ୍କ ପୁତ୍ର ହେଉଛନ୍ତି ବୃଷ୍ଣୀ, ଦୁଇ ଜଣ ବୃଷ୍ଣୀ ଅଛନ୍ତି। ଏଇ ବୃଷ୍ଣୀ ବଂଶରେ ତାଙ୍କର ପୁତ୍ର ହେଉଛନ୍ତି ସଫଳକ ଏବଂ ଆଉ ଜଣେ ପୁତ୍ର ହେଉଛନ୍ତି ଚିତ୍ରରଥ, ଚିତ୍ରରଥଙ୍କ ପୁତ୍ର ହେଉଛନ୍ତି ବିଦୁରଥ, ତାଙ୍କର ଚାରି ପୁରୁଷରେ ପୁତ୍ର ପୁତ୍ର ହେଇକରି ହୃଦିକା ବୋଲି ଜଣେ ଆସିଛନ୍ତି, ତାଙ୍କ ପୁତ୍ର ହେଉଛନ୍ତି ଦେବମିଢ଼। ଦେଖନ୍ତୁ ସୁଖଦେବ ଗୋସ୍ୱାମୀ ସମସ୍ତଙ୍କର ନାମ ସବୁ ମନେ ରଖିଛନ୍ତି, ଆମେ ଏବେ ପଢ଼ିକିରି ମଧ୍ୟ ମନେ ରଖିପାରୁନାହୁଁ, କିନ୍ତୁ ତାଙ୍କର ସେ ବହି ଦେଖିକି ପଢ଼ୁନଥିଲେ, ସବୁ ମନେ ଥିଲା ତାଙ୍କର। ଏତେ ପ୍ରଖର ଶକ୍ତି ଥିଲା, ପ୍ରଖର ଶକ୍ତି ଥିଲା ସେହି ସମୟରେ, ଯେଉଁ ସ୍ମୃତି ଶକ୍ତି ଏତେ ଥିଲା, କେବଳ ଶୁଣିକିରି ମନେ ରଖୁଥିଲେ। ସେଥିପାଇଁ ବେଦର ଗୋଟେ ନାମ ହେଉଛି ଶ୍ରୁତି, ଏତେ ଶ୍ଳୋକ, ସେ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି କିନ୍ତୁ ଶୁଣିକିରି ମନେ ରଖିଦେଉଥିଲେ, ଆମେ ଚିନ୍ତା କରିପାରିବା ନାହିଁ। ଏଭଳି ଭାବରେ ସ୍ମୃତି ରହିଛି, ସ୍ମୃତି ଶକ୍ତି ରହିଛି ଲୋକମାନଙ୍କର, ସେହିଭଳି ଭାବରେ ସ୍ମୃତି ଶକ୍ତି ଥିଲା ସତ୍ୟଯୁଗରେ, ତ୍ରେତା ଯୁଗରେ, ଦ୍ୱାପର ଯୁଗରେ, ତିନି ଯୁଗରେ ଲୋକମାନଙ୍କର ସ୍ମରଣ ଶକ୍ତି ଏଭଳି ପ୍ରଖର ଥିଲା, ଶୁଣିକିରି ମନେ ରଖୁଥିଲେ। ବେଦର ବେଦକୁ ଲେଖାଯାଇନଥିଲା, ଲେଖାଯାଇନଥିଲା ବେଦକୁ ଲିଖିତ ନଥିଲା, ବେଦ ଲେଖାଯାଇନଥିଲା। ବେଦ ଭଗବାନଙ୍କ ନିଶ୍ୱାସରୁ ଜାହାତ ହେଉଛନ୍ତି ଏବଂ ନିଶ୍ୱାସରୁ ଜାହାତ ହୋଇ ବ୍ରହ୍ମାଙ୍କ ଠାରୁ ଆସୁଛନ୍ତି, ବ୍ରହ୍ମାଙ୍କ ମୁଖରୁ ଜାହାତ ହେଉଛନ୍ତି। ଏଇଭଳି ଭାବରେ ପରମ୍ପରାରେ ବ୍ରହ୍ମା ତାଙ୍କର ଶିଷ୍ୟମାନଙ୍କୁ ସବୁ ଶିକ୍ଷା ଦେଲେ, ଏଇଭଳି ପରମ୍ପରାରେ ଆସି ଆସିକରି ସବୁ ଗୁରୁ ଶିଷ୍ୟ ପରମ୍ପରାରେ ଶୁଣିକିରି ମନେ ରଖିଦେଉଥିଲେ ବେଦ। ତେଣୁ ତାକୁ ଲେଖିବାର ଆବଶ୍ୟକତା ନଥିଲା, କାଗଜ କଲମ ଦରକାର ନଥିଲା, ଏଭଳି ସ୍ମୃତି ଶକ୍ତି ରହିଛି, ଶୁଣିକିରି ମନେ ରଖିଦେଉଥିଲେ। ତେଣୁ ଇଏ ଯେଉଁ ରହିଛନ୍ତି ବୃଷ୍ଣୀଙ୍କର ପୁତ୍ର ହେଉଛନ୍ତି ସଫଳକ ଏବଂ ଚିତ୍ରରଥ, ଚିତ୍ରଙ୍କ ପୁତ୍ର ବିଦୁରଥ, ବିଦୁରଥ ପୁତ୍ର ହେଉଛି ଚାରି ପୁରୁଷରେ ଆସୁଛନ୍ତି ହୃଦିକା, ହୃଦିକାଙ୍କର ପୁତ୍ର ହେଉଛି ଦେବମିଢ଼, ସେ ଦେବମିଢ଼ଙ୍କ ପୁତ୍ର ହେଉଛନ୍ତି ସୁରସେନ। ଏଇଠୁ ସୁରଙ୍କ କଥା କୁହାଗଲା ନା, ଏଇଠି ସୁରମ ଆନକ ଦୁନ୍ଦୁଭୀମ, ଆନକ ଦୁନ୍ଦୁଭୀମ ହେଉଛନ୍ତି ସୁରଙ୍କର ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ, ବସୁଦେବଙ୍କର ଗୋଟେ ନାମ ହେଉଛି ଆନକ ଦୁନ୍ଦୁଭୀ, କାହିଁକି ନା ବସୁଦେବ ଯେତେବେଳେ ଜନ୍ମଗ୍ରହଣ କରିଥିଲେ ସେହି ସମୟରେ ଦେବତାମାନେ ଦୁନ୍ଦୁଭି ବାଦ କରିଥିଲେ, ଆନକ ଦୁନ୍ଦୁଭି ବାଦନ କରିଥିଲେ, କାରଣ ଭଗବାନ ଏଇ ବସୁଦେବଙ୍କ ପୁତ୍ର ରୂପରେ ଆସିବେ। ଆଗତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେବେଳେ ଭୂମିଦେବୀ ଭାରାକ୍ରାନ୍ତ ହୋଇକରି ଯାଇଥିଲେ ବ୍ରହ୍ମାଙ୍କ ପାଖକୁ, ବ୍ରହ୍ମା ସବୁ ଦେବତାମାନଙ୍କୁ ନେଇକି ଯାଇଥିଲେ କ୍ଷୀରସିନ୍ଧୁ ନିକଟକୁ, କ୍ଷୀର ସମୁଦ୍ର ନିକଟରେ ରହିକରି ସେମାନେ ସବୁ ପୁରୁଷ ସୂକ୍ତ ମନ୍ତ୍ରରେ ଭଗବାନଙ୍କର ସ୍ତୁତି କରିବା ପାଇଁ ଆରମ୍ଭ କରିଥିଲେ ଏବଂ ସେଇଠି ଭଗବାନ ବ୍ରହ୍ମାଙ୍କ ହୃଦୟରେ ଗୋଟେ ମେସେଜ ଦେଇଥିଲେ। ସେ କହିଥିଲେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥଂ ସମ୍ଭବନ୍ତୁ ସୁରସ୍ତ୍ରିୟ। ବସୁଦେବଙ୍କ ସେ କହିଲେ, ଭଗବାନ ପ୍ରଥମେ କହିଲେ ମୁଁ ତୁମର ପୃଥିବୀ ଦେବୀଙ୍କର ଯେଉଁ ଭାର ବିଷୟରେ ମୁଁ ଜାଣିଛି ସବୁ, ତେଣୁ ମୁଁ ବସୁଦେବଙ୍କ ଗୃହରେ ଜନ୍ମଗ୍ରହଣ କରିବି। ବସୁଦେବ ଗୃହ ସାକ୍ଷାତ ଭଗବାନ ପୁରୁଷ ପର, ପରମପୁରୁଷ ଭଗବାନ, କ୍ଷୀରୋଦକ ସାଇ ବିଷ୍ଣୁ ଯିଏ ସିଏ ପରମପୁରୁଷ ଭଗବାନ ନୁହନ୍ତି, ସିଏ ହେଉଛନ୍ତି ଭଗବାନଙ୍କର ଅଂଶର ଅଂଶ, ଅଂଶର ଅଂଶର ଅଂଶ, ଏଇଭଳି ଭାବରେ କଳା କଳ କିନ୍ତୁ ସିଏ କହିଲେ ଭଗବାନ ପୁରୁଷ ପର କହିଲେ ପରମ ପୁରୁଷ ଭଗବାନ ସ୍ୱୟଂ ଶ୍ରୀକୃଷ୍ଣ ଆସିବେ ବସୁଦେବ ଗୃହେ ସାକ୍ଷାତ ଭଗବାନ ପୁରୁଷ ପର ଜନିଷ୍ୟତେ ତତ୍ ପ୍ରିୟାର୍ଥଂ ସମ୍ଭବନ୍ତୁ ସୁରସ୍ତ୍ରିୟ ତାଙ୍କର ଗୃହରେ ବସୁଦେବ ଗୃହେ ସାକ୍ଷାତ ଗୃହରେ ଭଗବାନ ଆସିବେ ସାକ୍ଷାତ ଭଗବାନ ଆସିବେ ସ୍ୱୟଂ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣ ଆସିବେ ତେଣୁ ତାଙ୍କର ପ୍ରିୟ କରିବା ପାଇଁ ତାଙ୍କର ସାହାଯ୍ୟ କରିବା ପାଇଁ ତୁମେ ସବୁ ଯାଇକରି ସେଇଠି ସବୁ ଜନ୍ମ ନିଅ ସମ୍ଭବତଃ ସୁରସ୍ତ୍ରିୟ ଦେବତାମାନେ ତୁମ ପତ୍ନୀମାନଙ୍କ ସହିତ ଯାଇକି ସେଠି ସବୁ ଜନ୍ମଗ୍ରହଣ କର ଏ ବସୁଦେବ ହେଉଛନ୍ତି କଶ୍ୟପ ମୁନି କଶ୍ୟପ ଯିଏକି ସ୍ୱର୍ଗର ଦେବତା ଯେଉଁ ରହିଛନ୍ତି ଦେବତାମାନେ ଏ ମରିଚିଙ୍କ ପୁତ୍ର କଶ୍ୟପ ଯାହାଙ୍କ ବିଷୟରେ ଆମେ ଶୁଣୁଛେ କଶ୍ୟପଙ୍କର ସତର ଜଣ ପତ୍ନୀ ରହିଛନ୍ତି ତାଙ୍କ ଭିତରେ ଦିତିଙ୍କ ପୁତ୍ର ହେଉଛନ୍ତି ହିରଣ୍ୟାକ୍ଷ ହିରଣ୍ୟକଶିପୁ ଅଦିତିଙ୍କ ପୁତ୍ର ହେଉଛନ୍ତି ଆଦିତ୍ୟମାନେ ଯିଏକି ଦେବତା ଇନ୍ଦ୍ର ଇତ୍ୟାଦି ଦେବତାମାନେ ଏମାନେ ସବୁ ଶୁଭ ସୂର୍ଯ୍ୟର ଦେବତା ବିବସ୍ୱାନ ସେ ତାଙ୍କର ପୁତ୍ର ବିବସ୍ୱାନ ଅର୍ଜମା ପୂଷା ତୋଷ୍ଟା ସବିତା ଭଗ ଧାତା ବିଧାତା ବରୁଣ ମିତ୍ର ଶକ୍ର ଭୁରୁକ୍ରମ ଏମାନେ ସବୁ ଅଦିତିଙ୍କର ପୁତ୍ର ଏମାନେ ସବୁ ଦେବତା ଶ୍ରେଷ୍ଠ ଦେବତା 33 କୋଟି ଦେବତା ଅଛନ୍ତି ଏମାନେ ସବୁ ଶ୍ରେଷ୍ଠ ଦେବତା ତାଙ୍କ ଭିତରେ କଶ୍ୟପଙ୍କର ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବିବସ୍ୱାନ ଯିଏକି ସୂର୍ଯ୍ୟ ଦେବତା ବିବସ୍ୱାନ ଏତେ ସେ ପ୍ରସିଦ୍ଧ ଥିଲେ ଭଗବାନ ଭଗବତ ଗୀତାରେ ତାଙ୍କର ନାମ ବର୍ଣ୍ଣନା କଲେ ଚତୁର୍ଥ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଇମଂ ବିବସତି ଯୋଗଂ ପ୍ରକ୍ତବାନ ହମ ଅଭୟମ ବିବସ୍ୱାନ ମନବେ ପ୍ରାହ ମନୁ ରୁଖା ଗବ୍ରବିତ ଏଇ ଭଗବତ ଗୀତାର ଜ୍ଞାନ ଯେ ଭଗବାନ 5000 ବର୍ଷ ତଳେ ଅର୍ଜୁନଙ୍କୁ ଦେଇଥିଲେ ତାହା ନୁହଁ 12,40,000 ବର୍ଷ ପୂର୍ବେ ଭଗବାନ ଏଇ ସୂର୍ଯ୍ୟ ଦେବତା ବିବସ୍ୱାନକୁ ଏଇ ଜ୍ଞାନ ଦେଇଥିଲେ ଭଗବତ ଗୀତାର ଜ୍ଞାନ ଦେଇଥିଲେ ଏଇଟା ହେଉଛି ଭଗବତ ଗୀତାର ଇତିହାସ ଭଗବତ ଗୀତାରେ ସବୁ ଜ୍ଞାନ ରହିଛି ଇତିହାସ ଭୂଗୋଳ ଆମେ ଗତକାଲି କହୁଥିଲେ ଯେଉଁ ବିଭିନ୍ନ ପ୍ରକାର ଲୋକମାନେ ସବୁ ରହିଛନ୍ତି ଭୂଗୋଳ ଭଗବତ ଗୀତାରେ ଭୂଗୋଳ ରହିଛି ଯେତେବେଳେ ଭଗବାନ ତାଙ୍କ ବିଶ୍ୱରୂପ ଦେଖେଇଥିଲେ ସେତେବେଳେ ଅର୍ଜୁନ କହିଥିଲେ ଏଇସବୁ ରହିଛନ୍ତି ଯେଉଁ ବିରାଟ ରୂପ ଦେଖେଇଥିଲେ ସେହି ସମୟରେ ସେ କହିଥିଲେ ବାୟୁର୍ଯ୍ୟମଗ୍ନି ବରୁଣ ଶଶାଙ୍କ ପ୍ରଜାପତି ତ୍ୱାଂ ପ୍ରପିତାମହଃ ନମୋ ନମସ୍ତେ ତୁ ସହସ୍ରକୃତ୍ୟ ପୁନଶ୍ଚ ଭୂୟୋପି ନମୋ ନମସ୍ତେ 1000 ତର ଭଗବାନ ନମସ୍କାର କରିଛନ୍ତି ଏବଂ ସବୁ ରୁଦ୍ରାଦିତ୍ୟାବ ସବୋଦେଶ ସାଧ୍ୟା ବିଶ୍ୱେ ସୁନୌମ ଋତସ୍ମ ପାଶ ଗନ୍ଧର୍ବ ଯକ୍ଷ ସୁରସିଦ୍ଧ ସଂଘା ବିକ୍ଷନ୍ତି ତ୍ୱାଂ ବିସ୍ମିତ ସୈବ ସର୍ବେ ଏ ତ୍ରିଲୋକରେ ଯେଉଁ ବିଭିନ୍ନ ସବୁ ଜୀବମାନେ ଅଛନ୍ତି ବା ଦେବତାମାନେ ଅଛନ୍ତି ବା ଯିଏ ସବୁ ଅଛନ୍ତି ସମସ୍ତେ ଭଗବାନଙ୍କୁ ବିସ୍ମିତ ହେଇକିରି ସମସ୍ତେ ପ୍ରଣାମ କରୁଛନ୍ତି ଭଗବାନଙ୍କୁ ଏ ଭୂଗୋଳ ଭଗବତ ଗୀତାରେ ସବୁ ପ୍ରକାର ଜ୍ଞାନ ରହିଛି ତେଣୁ ଇଏ ଯେଉଁ ରହିଛି ଇଏ ବିଭିନ୍ନ ଦେବତା ଦେବାଦେବୀମାନେ ସବୁ ରହିଛନ୍ତି ସେଇ ଇଏ କଶ୍ୟପ ଆସିଥିଲେ ଇଏ ରୂପରେ ବସୁଦେବ ରୂପରେ ଆସିଥିଲେ ସେଇଥିପାଇଁ ବସୁଦେବଙ୍କର ଯେତେବେଳେ ଜନ୍ମ ହେଲା ସୁରେଶନଙ୍କ ପାଖରୁ ସେତେବେଳେ ଦେବତାମାନେ ଆକାଶରେ ଆନକ ଦୁନ୍ଧବି ନାଦ କଲେ ଏତେ ଆନନ୍ଦରେ ଖାଲି ଗୀତ ବାଦ୍ୟ ବାଦନ କଲେ ତାହା ନୁହଁ ନୃତ୍ୟ ଗୀତ ସବୁ ଚାଲିଲା ବହୁତ ଉତ୍ସବ ଚାଲିଲା ବସୁଦେବଙ୍କର ଜନ୍ମ ସେଠି ବସୁଦେବଙ୍କ ପ୍ରସିଦ୍ଧ ନାମ ହେଉଛି ଆନକ ଦୁନ୍ଧବି ଏଠି ଆନକ ଦୁନ୍ଧବି କଥା କୁହାଯାଇଛି ସୁରମ ଆନକ ଦୁନ୍ଧବି ବସୁଦେବଙ୍କର ଯେତେବେଳେ ଜନ୍ମଗ୍ରହଣ କଲେ ସେହି ସମୟରେ ସ୍ୱର୍ଗର ଦେବତାମାନେ ଆନକ ଦୁନ୍ଧବି ନାଦ କଲେ ଏତେ ଆନନ୍ଦ ଭଗବାନ ଆସିବେ ତାଙ୍କର ଗୃହରେ ବୋଲି ଭଗବାନ କହିଛନ୍ତି ଭଗବାନ କଥାରେ ଦୃଢ଼ ବିଶ୍ୱାସ ରହିଛି ତାଙ୍କର ସନ୍ଦେହ ନାହିଁ ଏ କାଳେ ଆସିବେ କି ନ ଆସିବେ ଏଭଳି ନାହିଁ ଭଗବାନ ସେ ଯାହା କହିଲେ ସେଥିରେ କିଛି ଭୁଲ ହେବ ନାହିଁ ସାଧାରଣ ବ୍ୟକ୍ତି ଜଣେ ଯେଉଁ କଥା କହିଲେ ସେ କଥାକୁ ଓହରୁ ନାହାନ୍ତି ସେ କଥାକୁ ରକ୍ଷା କରୁଛନ୍ତି ଆଉ ସେ ଭଗବାନ ସିଏ ଅବଶ୍ୟ ଭଗବାନ ଦରକାର ପଡ଼ିଲେ ନିଜ କଥାକୁ ମଧ୍ୟ ଭଙ୍ଗ କରିଦିଅନ୍ତି ସେଇଥିପାଇଁ ଭଗବତ ଗୀତାରେ ଭଗବାନ ଯେଉଁ ସବୁ ଜ୍ଞାନ ଦେଲେ ଅର୍ଜୁନକୁ ଗୋଟିଏ ଜ୍ଞାନ ଭଗବାନ କହିଲେ ଅର୍ଜୁନ ମୁଁ ଏ ଜ୍ଞାନଟି ଦେବି ନାହିଁ ତୁମେ ଏଇଟା ଘୋଷଣା କର କ'ଣ ସେ କଥା କେଉଁ ଶ୍ଳୋକ କହିଲେ କୌନ୍ତେୟ ପ୍ରତିଜାନ ହିଁ ନ ମେ ଭକ୍ତ ପ୍ରଣଶ୍ୟତି ହେ କୁନ୍ତିପୁତ୍ର ତୁମେ ଦୃଢ଼ ଭାବରେ ଘୋଷଣା କର ମୋର ଭକ୍ତର କେବେ ବିନାଶ ହେବ ନାହିଁ कुंते पतिजानि न मे भक्त प्रणश्यति। भगवान निजे प्रतिज्ञा करी कहले नाही, से कहले कुंती पुत्र अर्जुन तुम्हें प्रतिज्ञा करी कह जे भगवान भक्तंकर केवे हेले विनाश हुए नाही। ये श्लोकटी भगवद्गीता नवम अध्याय रे जो कहते आचार्य माने बहुत टीका करसन काहेकि भगवान निजे कहले नाही, भगवान निजे प्रतिज्ञा न करी अर्जुन माध्यम प्रतिज्ञा कले काहेकि ना भगवान जितेबाला दरकार पड़े ताकर प्रतिज्ञा को मत भंग कर दिखती, भगवान निजर प्रतिज्ञा को मत भंग कर दिखती। जो भाई भाव में महाभारत युद्ध में भगवान प्रतिज्ञा करते से अस्त्र धारण करें ना, किंतु भगवान प्रतिज्ञा कले अस्त्र धारण करेंगे ना, कि भक्त भीष्म प्रतिज्ञा कले मु भगवान को अस्त्र धारण करी से कौन करेंगे, सेठी कौन कर भगवान निजर प्रतिज्ञा को भंग करदे तेणु ये भागवत प्रथम स्कंद नवम अध्याय श्लोकटी भीष्मदेव कौन सरसध्या कुरुक्षेत्र सरसध्या पढ़ कर जो पांडव मैंने आस दर्शन करवाई से समय ये श्लोकटी कह प्रथम स्कंद नवम अध्याय श्लोकटी कहुई भीष्मदेव कौन जे कौन भगवान एभली रही सी तर निजर मो मत प्रतिज्ञा अधिक रीतम अधिक करतुम मत प्रतिज्ञा, भगवान निजर प्रतिज्ञा को भंग करी मो प्रतिज्ञा को रक्षा कले। भागवत प्रथम स्कंद नवम अध्याय श्लोकटी अच्छा तेणु से कौन सी भगवान निजर प्रतिज्ञा को भंग कर दिखती भक्त प्रतिज्ञा को रक्षा करने तेणु यह भाव में भगवान से स्तुति कर स्तुति कर अंतिम समय रे भगवान स्तुति करीर त्याग करमर जो भक्त जन थिले ये जो रही ठाकुर दास प्रभु तांकर आज सकाळ प्रार्थना कले भगवान पाखरे भगवान तांकर धाम को नियंतु तेणु ये भक्तर अंतिम भक्तर कौन सिद्धि कौतरे आसव ना अंतिम समय जब भगवान को स्मरण कले समस्ते आम शरीर त्याग करवा किंतु किभली शरीर त्याग करवा सेटा हूँ गुरुत्वपूर्ण। यदि अंतिम समय आम भगवान को स्मरण करें तो आम मनुष्य जन्म सार्थक है। एतावान सांख्य योगाभ्याम स्वधर्म परिनिष्ठया जन्म लाभ पर पुंसा मंत्री नारायण स्मृति ये हूँ मनुष्य जन्म श्रेष्ठ लाभ हूँ यहाँ यदि अंतिम काल में भगवान को स्मरण करें एवं भगवद गीता भगवान कहले अंत काले च माम स्मरण मुक्ता कलेवरम ज प्रयाति समद्भाव जाति न सत्र संशय। अंत काल रे यदि मत स्मरण कर शरीर त्याग करेंगे से भगवत धाम को जी एर कौन संदेह ना। हरे कृष्णा 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 हरे 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 राम 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 हरे। तेणु ये हूँ मनुष्य जन्मर श्रेष्ठ लाभ हूँ यहाँ समय भगवान स्मरण कर पारे तेणु अंतिम समय जदि भगवान स्मरण आसी से भगवान धाम को जी एवं कौन सी कारण जदि भगवान पाक जापारे ना भगवान मैंने स्मरण करें ना तथापि चिंता चिंतार कौन विषय ना। अर्जुन भगवत षष्ठ अध्याय ये प्रश्नटी पचार भगवान को कह प्रभु यजति सद्यापेता जोगा चलित मास अप्राप्य जोग संसिधि का गति कृष्ण गच्छति। यदि आम जीवन सारा भगवान सेवा रे अंतिम समय आम जोगर पतन हो गला आम भगवान स्मरण कर पारे ना अप्राप्य जोग संसिधि का गति गति कौन हम कचिन्न भय विभ्रष्ट छिन्ना भ्रम नसंती अप्रतिष्ठ महाभाव विमूढ़ ब्रह्मपति। जमी आकाश में आम देखुचे वर्षा दिन बहुत जोर से बादल फाटल रही था किंतु भीषण पवन हेले से सब बादल एपट सेपट हो जाए वर्षा करें से भाव आम जो आम भौतिक जो सुख सब रही करके आसलु भगवान शरण में गलु या खाब ना से खाब ना यहाँ करें सेटा कर हजार ना ना कर रु कि अंतिम भगवान को स्मरण है आमर कौन फल हम प्रभु आमर कौन गति हे। अर्जुन ये प्रश्न पचार भगवत गीता षष्ठ अध्याय तेणु भगवान तार उत्तर में कहते अर्जुन ना ही कल्याण कृत कश्य दुर्गति ताचति ये जो ये हूँ कल्याणकर मार्ग आम ये जो मार्ग अच्छे ये हूँ कल्याणकर मार्ग तेणु ଏ କଲ୍ୟାଣକର ମାର୍ଗରେ ଯିଏ ଯାହା କିଛି କରିଛନ୍ତି ତାଙ୍କର କେବେ ହେଲେ ନହି କଲ୍ୟାଣ ଦୁର୍ଗତି, ତାଙ୍କର କେବେ ହେଲେ ଦୁର୍ଗତି ହେବ ନାହିଁ। ତେଣୁ ସେମାନେ କ'ଣ ହେବ ନା ପ୍ରାପ୍ୟ ପୁଣ୍ୟ କୃତାଂ ଲୋକାନୁସୃତ୍ୱା ସରସ୍ୱତୀ ସମା ସୂଚିନାଂ ଶ୍ରୀମନ୍ତାଙ୍ଗେ ହେ ଯୋଗଭ୍ରଷ୍ଟ ବିଜାୟତେ। ବହୁତ ବର୍ଷ ଧରିକି ସେମାନେ ଉନ୍ନତ ଲୋକମାନଙ୍କରେ ଉପଭୋଗ କରିବେ, ଐଶ୍ୱର୍ଯ୍ୟ ଉପଭୋଗ କରିବେ, ଏବଂ ସେଇଟା ସରିଲା ପରେ ପୁଣ୍ୟ ବ୍ୟକ୍ତିମାନଙ୍କ ପାଖରେ ବା ବ୍ରାହ୍ମଣଙ୍କର କୂଳରେ ବା ଧନୀ ପରିବାରରେ ସେମାନେ ଜନ୍ମଗ୍ରହଣ କରିବେ। ଆହୁରି ଆଉ ଟିକିଏ ଆଉ ଯେଉଁମାନେ ବହୁତ ଉନ୍ନତ ସ୍ତରରେ ଥିଲେ ତାଙ୍କର ପତନ ହେଇଯାଇ ସେମାନେ ଯୋଗୀମାନଙ୍କ କୂଳରେ ଜନ୍ମଗ୍ରହଣ କରିବେ। ଥିବା ଯୋଗୀ ନାମ ଏବଂ କୂଳେ ଭବତୀ ଧୀମତା ଏ ତ ଧୀ ଦୁର୍ଲଭତର ଲୋକ ଜନ୍ମ ଯଦି ଦୁଷମ, ଏ ହେଉଛି ଦୁର୍ଲଭତର ଲୋକ ଜନ୍ମ। ତେଣୁ ସେ ପୁଣି ତାଙ୍କୁ ସୁଯୋଗ ମିଳିବ ସେଇ କୃଷ୍ଣ ଚେତନା ଆରମ୍ଭ କରିବା ପାଇଁ। ତେଣୁ ଏଇ ଜନ୍ମରେ ଯେଉଁମାନେ କୃଷ୍ଣ ଚେତନାକୁ ଆରମ୍ଭ କରିଛନ୍ତି, ଗ୍ରହଣ କରିଛନ୍ତି, ସେମାନେ ନିଶ୍ଚିନ୍ତ ଭାବରେ ପୂର୍ବ ଜନ୍ମରେ କରିଥିଲେ କିନ୍ତୁ ସେମାନେ ସକ୍ସେସ୍ ପାଇପାରିନଥିଲେ। ବର୍ତ୍ତମାନ ସେ ତାଙ୍କୁ ସୁଯୋଗ ମିଳୁଛି, ସେମାନେ କୃଷ୍ଣ ଚେତନାକୁ ଅଭ୍ୟାସ କରୁଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କିନ୍ତୁ ସାଧାରଣତଃ ଭଗବାନ ଯାହା ପ୍ରତିଜ୍ଞା କରିଛନ୍ତି ସେଟାକୁ ସେ ରକ୍ଷା କରିବେ। ତେଣୁ ଦେବତାମାନେ ଯେତେବେଳେ ବସୁଦେବଙ୍କର ଜନ୍ମଗ୍ରହଣ କଲେ, ବସୁଦେବ ଯେତେବେଳେ ସୁରସେନଙ୍କ ପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିଲେ ସେହି ସମୟରେ ଦେବତାମାନେ ଆକାଶରେ ଆନକ ଦୁନ୍ଧୁବି ସ୍ୱର୍ଗରେ ଆନକ ଦୁନ୍ଧୁବି ନାଦ କରିଥିଲେ। ତେଣୁ ତାଙ୍କର ନାମ ହେଉଛି ଆନକ ଦୁନ୍ଧୁବି। ତେଣୁ ଏ ସୁରସେନ ଏଠି କୁହାଯାଉଛି ନା ସୁରମ ଆନକ ଦୁନ୍ଧୁବି, ସୁରଙ୍କର ବୟସ କେତେ ହେଇଥିବ ସେତେବେଳେ, ଭଗବାନଙ୍କର ବୟସ କେତେ, ଅନିରୁଦ୍ଧ ବିବାହ କରିବେ, ଅନିରୁଦ୍ଧ ବିବାହ କରିବେ, ଯୁବକ ବୟସ ହେଇଥିବ, ତାଙ୍କର ପିତାଙ୍କର ବୟସ କେତେ ହେଇଥିବ, ପ୍ରଦ୍ୟୁମ୍ନଙ୍କର ପିତା କୃଷ୍ଣଙ୍କର ବୟସ କେତେ ହେଇଥିବ, କୃଷ୍ଣଙ୍କର ପିତା ବସୁଦେବଙ୍କ ବୟସ କେତେ ହେଇଥିବ, ବସୁଦେବଙ୍କ ପୁତ୍ର ସୁରସେ ପିତା ସୁରସେନଙ୍କ ବୟସ କେତେ ହେଇଥିବ, ଦେଖନ୍ତୁ କେତେ ବୟସ ହେଇଥିବ ହିସାବ କରନ୍ତୁ। କିନ୍ତୁ ସେ ଯୁବକ ରହିଥିଲେ ଯୁବକ, ସେଥିପାଇଁ ତାଙ୍କର ଚିତ୍ର ଆଙ୍କିଲେ, ସିଏ ଚିତ୍ରଲେଖା ଯେଉଁ ଚିତ୍ର ଆଙ୍କିଲେ ଇଏ ଜଣେ ବୁଢ଼ା ବ୍ୟକ୍ତିର ଚିତ୍ର ଆଙ୍କିଲେ ନାହିଁ, ଜଣେ ନବଯୁବକ ବହୁତ ସୁନ୍ଦର ସେମାନଙ୍କ ସବୁ ଚିତ୍ର ଆଙ୍କିଛନ୍ତି। ତେଣୁ ସୁରସେନ ଏଇଥିରୁ ଜଣାପଡ଼ୁଛି, ସୁରସେନ ମଧ୍ୟ ଯୁବକ ଥିଲେ। ସୁରସେନଙ୍କ ପୁତ୍ର ହେଉଛନ୍ତି ଏ ଯେ ରହିଛନ୍ତି ବସୁଦେବ ଆଉ ପର୍ଜନ୍ୟ। ସୁରସେନଙ୍କର ଦୁଇଟି ପତ୍ନୀ ଥିଲେ, ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଜଣେ ବୈଶ୍ୟ ପତ୍ନୀଙ୍କ ଗର୍ଭରେ ଆସିଥିଲେ ପର୍ଜନ୍ୟ, ଏବଂ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରେ ଆସିଥିଲେ ସୁରସେନ। ସୁରସେନଙ୍କ ପିତା ସୁରସେନଙ୍କର ପର୍ଜନ୍ୟ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରେ ଆସିଥିଲେ ବସୁଦେବ, ବସୁଦେବ ତାଙ୍କ ପୁତ୍ର, ଏବଂ ପର୍ଜନ୍ୟ ମଧ୍ୟ ତାଙ୍କ ବସୁଦେବ ନାନା। ବସୁଦେବଙ୍କ ପିତା ହେଉଛି ସୁରସେନ, ସୁରସେନଙ୍କ ପିତା ହେଉଛନ୍ତି ଯେଉଁ କହିଲି କିଏ ଦେବମିଡ଼ଙ୍କର ଯେଉଁ ବୈଶ୍ୟ ପତ୍ନୀଙ୍କ ଗର୍ଭରୁ ଆସିଥିଲେ ପର୍ଜନ୍ୟ, ଏବଂ କ୍ଷତ୍ରିୟ ପତ୍ନୀଙ୍କ ଗର୍ଭରୁ ଆସିଥିଲେ ସୁରସେନ। ସୁରସେନଙ୍କ ପୁତ୍ର ହେଉଛନ୍ତି ବସୁଦେବ, ଏବଂ ପର୍ଜନ୍ୟଙ୍କ ପୁତ୍ର ହେଉଛନ୍ତି ନନ୍ଦ ମହାରାଜ। ତେଣୁ ସେହି ଦୃଷ୍ଟିରୁ ନନ୍ଦ ମହାରାଜ ଏବଂ ବସୁଦେବ ଦୁଇ ଭାଇ ଭାଇ ହେବେ। ତାଙ୍କ ପିତାଙ୍କ ପିତା ଅଜା ଜଣେ, ଅଜା ହେଉଛନ୍ତି ଜଣେ, ତେଣୁ ସେ ଦୁଇ ଭାଇ ଏସବୁ ରହିଛି। ତେଣୁ ସୁରସେନଙ୍କ ବୟସ କେତେ ହେଇଥିବ ହିସାବ କରନ୍ତୁ, କିନ୍ତୁ ସେ ଯୁବକ ଭଳି ରହିଛନ୍ତି। ତେଣୁ ତାଙ୍କ ଚିତ୍ର ଆଙ୍କିଲେ ପ୍ରଥମେ, ତାଙ୍କ ସୁରସେନଙ୍କ ଚିତ୍ର ଆଙ୍କିଲେ ସୁରମ, ତାପରେ ଆନକ ଦୁନ୍ଧୁବି, ଆନକ ଦୁନ୍ଧୁବି ହେଉଛନ୍ତି ବସୁଦେବ, ବସୁଦେବଙ୍କ ପୁତ୍ର ଚିତ୍ର ଆଙ୍କିଲେ। ବସୁଦେବ ମଧ୍ୟ ସେତେବେଳେ ବୃଦ୍ଧ, କିନ୍ତୁ ସେ ଯୁବକ, ବୃଦ୍ଧ ହେଇକିରି ମଧ୍ୟ ସେ ଯୁବକ, ତେଣୁ ଆନକ ଦୁନ୍ଧୁବିଙ୍କର ଚିତ୍ର ଆଙ୍କିଲେ। ତେଣୁ ଏହିଭଳି ଭାବରେ ବୃଷ୍ଣୀ ବଂଶର ଗୋଟେ ପରେ ଗୋଟେ ଚିତ୍ର ଆଙ୍କୁଛନ୍ତି, ଇଏ ଦେଖୁଛନ୍ତି କିଏ ଉଷା ଦେଖୁଛନ୍ତି, ଏବଂ ତାଙ୍କ ମୁଖରୁ ଦେଖି ଜାଣିପାରୁଛନ୍ତି ଇଏ ନୁହଁ, ତେଣୁ ସେ ଆଉ ଗୋଟେ ଚିତ୍ର ଆଙ୍କୁଛନ୍ତି। ଏଭଳି ଭାବରେ ଚାଲିଛି ସେଠି ଯେଉଁ ରହିଛି ଶୋଣିତପୁରରେ ସେଦିନ ରାତ୍ରିର ଘଟଣା, ଏସବୁ ଚାଲିଛି, ଚିତ୍ର ଅଙ୍କା ଚାଲିଛି, ଚିତ୍ର ଅଙ୍କା ପ୍ରତିଯୋଗିତା ହେଉଛି। ତେଣୁ ତାପରେ ବ୍ୟଲିଖତ ରାମକୃଷ୍ଣ, ବ୍ୟଲିଖତ ବିଶେଷ ଭାବରେ ଚିତ୍ର ଆଙ୍କିଲେ ଭଗବାନ ରାମ ଏବଂ କୃଷ୍ଣ ବଳରାମ। ସେ କହିଥିଲେ ଶ୍ୟାମବର୍ଣ୍ଣ ବୋଲି କହିଥିଲେ, ରାମ ତ ଗୌରବର୍ଣ୍ଣ, ତାହେଲେ ଗୌରବର୍ଣ୍ଣ କାହିଁକି ଚିତ୍ର ଆଙ୍କିଲେ, ରାମକୃଷ୍ଣ ବୋଲି କୁହାଯାଉଛି, ରାମଙ୍କର ଚିତ୍ର ଆଙ୍କିଲେ, ତାପରେ କୃଷ୍ଣଙ୍କର ଚିତ୍ର ଆଙ୍କିଲେ, ବଡ଼ ଭାଇ ହେଉଛି ରାମ, ସାନ ଭାଇ ହେଉଛନ୍ତି କୃଷ୍ଣ, କାହିଁକି ରାମଙ୍କର ଚିତ୍ର ଆଙ୍କିଲେ, ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ବଳରାମ ମଧ୍ୟ କେତେବେଳେ କେତେବେଳେ ଭଗବାନ ରୂପ ଧାରଣ କରନ୍ତି। ଯେତେବେଳେ ଆମେ ଦେଖିବା ବଳରାମ ଯେତେବେଳେ ଭଗବାନ କୃଷ୍ଣ ବଳରାମ ଯାଇଥିଲେ ମଥୁରାରେ ପ୍ରବେଶ କରୁଥିଲେ, ମଥୁରାରେ ପ୍ରବେଶ କରିକି ଯେଉଁ ଲୀଳା ସବୁ କରିଛନ୍ତି ସେଥିରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ଶୈଳେନ୍ଦ୍ରୀ ବା ଯେଉଁ ତ୍ରିବକ୍ରା ଯେତେବେଳେ ଭଗବାନଙ୍କୁ ଦେଉଥିଲା ପ୍ରଲେପ ପ୍ରଦାନ କରୁଥିଲା, ଏ ଯେଉଁ ରଙ୍ଗ ପ୍ରଦାନ କରୁଥିଲା ଭଗବାନଙ୍କୁ, ସେତେବେଳେ କୃଷ୍ଣକୁ ବଳରାମ କରିଦେଲା ଏବଂ ବଳରାମକୁ କୃଷ୍ଣ କରିଦେଲା। କିଏ କୃଷ୍ଣ କିଏ ବଳରାମ କିଏ ଜାଣିହେବନି, ଏଭଳି ଭାବରେ ଚିତ୍ର ଆଙ୍କିଥିଲେ ସିଏ। ଭଗବାନ ତା ଉପରେ ଏତେ ପ୍ରସନ୍ନ ହୋଇଗଲେ, ଭଗବାନ କୃଷ୍ଣ ତାକୁ ଯେଉଁ ତା'ର କୁଜ ଥିଲା ତାକୁ ସୁନ୍ଦରୀ ରୂପରେ ପରିଣତ କରିଦେଲେ, ସୁନ୍ଦରୀ କନ୍ୟା ରୂପରେ ପରିଣତ କରିଦେଲେ, ବହୁତ ସୁନ୍ଦରୀ ହୋଇଗଲେ ସିଏ। ହଁ କେବଳ ସର୍ଜରୀ ହୋଇଗଲା, କେବଳ ତା'ର ଆମେ ଶ୍ରୀଶ୍ରୀମଦ ରାଧାକୁନ୍ଦ ସ୍ୱାମୀ ମହାରାଜ କହନ୍ତି ତା'ର ଦୁଇ ପାଦରେ ଯେଉଁ ପାଦ ରହିଛି ନିଜର ଦୁଇ ପାଦ ଆଙ୍ଗୁଠିକୁ ଧରିଦେଲେ ଏବଂ ବାମ ହାତରେ ତା ପଛପଟକୁ ଧରିଦେଲେ, ପିଠି ପଟରେ ଧରିଦେଲେ ଯେଉଁଠି କୁଜ ଥିଲା, ଏବଂ ଡାହାଣ ହାତରେ ତା ଚିଭକୁ ଧରି ଏମିତି ଟେକିଦେଲେ ଟେକିଦେଲେ ଯେତେବେଳେ ସେ ସୁନ୍ଦରୀ କନ୍ୟାରେ ପରିଣତ ହୋଇଗଲା, ସୁନ୍ଦରୀ ସ୍ତ୍ରୀରେ ପରିଣତ ହୋଇଗଲା। ଏତେ ସୌନ୍ଦର୍ଯ୍ୟ ରହିଛି ତା'ର, ଏଭଳି ଭଗବାନଙ୍କର ହେଉଛନ୍ତି ସର୍ଜରୀ। ଭଗବତ ଗୀତାରେ ମଧ୍ୟ ସର୍ଜରୀ ବିଷୟରେ ବର୍ଣ୍ଣନା କରାଯାଇଛି। ସବୁ ଜ୍ଞାନ ଭଗବତ ଗୀତାରେ ଭଗବାନ ଦେଇଛନ୍ତି, ସବୁ ଜ୍ଞାନ ଦେଇଛନ୍ତି। ତେଣୁ ଏ ଯେଉଁ ସର୍ଜରୀ କରିଦେଲେ ଏଭଳି ଭାବରେ ସମସ୍ତେ ମଥୁରାରେ ହଜାର ହଜାର ଲୋକ ସେଠି ଦେଖୁଛନ୍ତି, ସବୁ ହଜାର ହଜାର ଲୋକ ପୁରୁଷ ଲୋକ ସ୍ତ୍ରୀ ଲୋକମାନେ ସବୁ ଦେଖୁଛନ୍ତି ଏ କ'ଣ ହେଉଛି କ'ଣ ହେଉଛି, ଚିନ୍ତା ଜାଣିପାରୁନାହାନ୍ତି। କିନ୍ତୁ ଭଗବାନ ଏଭଳି କରିଦେଲେ ସେ ବହୁତ ସୁନ୍ଦରୀ ସ୍ତ୍ରୀରେ ପରିଣତ ହୋଇଗଲେ, କୁବୁଜା ଏଭଳି ହୋଇଗଲା, ଏତେ ସୁନ୍ଦରୀ ସ୍ତ୍ରୀ ହୋଇଗଲା। ଏ ଭଗବାନଙ୍କର ସବୁ ରହିଛି, ଏଭଳି ରହିଛି ଭଗବାନଙ୍କର ଶକ୍ତି ରହିଛି। ତେଣୁ ସେହି ସମୟରେ ଏ କୃଷ୍ଣ ଯେ କହିବେ ବଳରାମ ବୋଧ କରେ, ନା ନା ସିଏ ହେଉଛନ୍ତି କୃଷ୍ଣ, କୃଷ୍ଣକୁ ସେ ବଳରାମ ଭଳି ରୂପ କରିଦେଇଥିଲେ ଏବଂ ବଳରାମକୁ କୃଷ୍ଣ ଭଳି ରୂପ କରିଦେଇଥିଲେ, ଏଭଳି ରହିଛି। ତେଣୁ ବଳରାମଙ୍କର ରୂପ ମଧ୍ୟ ସେ ଆଙ୍କିଲେ ରାମ, ଏବଂ ମଧ୍ୟ ସେ ଭଗବାନ କେତେବେଳେ କୃଷ୍ଣ ରୂପ ଧାରଣ କରନ୍ତି ଆମେ ଆଚାର୍ଯ୍ୟ ଟୀକାରେ କହିଛନ୍ତି। ତେଣୁ ରାମ କୃଷ୍ଣ ରାମଙ୍କର ଚିତ୍ର ଆଙ୍କିଲେ, ତାପରେ କୃଷ୍ଣଙ୍କର ଚିତ୍ର ଆଙ୍କିଲେ, ଗୋଟେ ପରେ ଗୋଟେ ଚିତ୍ର ଆଙ୍କ ଚାଲିଛି। ତାପରେ ଚରେ ମଧ୍ୟ ଆହୁରି ଅନ୍ୟମାନଙ୍କ ସବୁ ରହିଛି, ସେମାନଙ୍କ ସବୁ ନାଁଟା କୁହାଗଲା ନାହିଁ, ସୁଖଦେବ ଗୋସ୍ୱାମୀ କହିଲେ ନାହିଁ ପରୀକ୍ଷିତ ମହାରାଜଙ୍କୁ, କେତେ ଆଉ ବର୍ଣ୍ଣନା କରିବେ, ଗୋଟେ ପରେ ଗୋଟେ ଚାଲିଛି। ଇଏ କରୁନାହାନ୍ତି, ଇଏ କହୁଛନ୍ତି ନା ଭଗବାନଙ୍କ କୃଷ୍ଣଙ୍କର ସେତେବେଳେ 16108 ରାଣୀ, କୃଷ୍ଣଙ୍କର 16108 ରାଣୀ, ପ୍ରତି ରାଣୀଙ୍କ ଗର୍ଭରେ 10ଟି ଲେଖା ପୁତ୍ର ଆସିଥିଲେ, ଗୋଟେ ଗୋଟେ କନ୍ତା କନ୍ୟା ଆସିଥିଲେ, ଏଇଭଳି ଭାବରେ ସବୁ ତାଙ୍କର ପୁତ୍ରମାନଙ୍କୁ କହିଲେ 16108 × 10 କେତେ ହେବ, ଲକ୍ଷେ 68,000 ଲକ୍ଷେ 61,000 କେତେ ହେବ, ଏଇଭଳି ଭାବରେ। ତେଣୁ ଏଇଭଳି ଭାବରେ ଛଅ ଶବ୍ଦରେ କେତେ ଆଉ କହିବେ, ନାମ ସବୁ କେତେ ନେବେ, ଆମେ ସବୁ ନାମ ମନେ ରଖିପାରୁ ନାହିଁ। କିନ୍ତୁ ଭାଗବତମରେ ସେମାନଙ୍କ ସବୁ କେତେ ଜଣଙ୍କର ପତ୍ନୀମାନଙ୍କର ପୁତ୍ରମାନଙ୍କ ନାମ କହିଛନ୍ତି ସୁଖଦେବ ଗୋସ୍ୱାମୀ, କେତେ ଜଣ 8 ଜଣ ପତ୍ନୀଙ୍କର, ମୁଖ୍ୟ ପତ୍ନୀ ହେଉଛନ୍ତି 8 ଜଣ, ତାଙ୍କର ସବୁ ପୁତ୍ରମାନଙ୍କ ନାମ କହିଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିଛନ୍ତି। ଆମେ ଶୁଣିଲେ ମୋତେ ଭୁଲିଯିବା, ସୁଖଦେବ ସବୁ ମନେ ରଖିଛନ୍ତି। ତେଣୁ ଛଅ ଶବ୍ଦରେ ଅନ୍ୟ ପୁତ୍ରମାନଙ୍କୁ ମଧ୍ୟ ବର୍ଣ୍ଣନା କଲେ, ତେଣୁ ଏଇଭଳି ଭାବେ ପୁତ୍ରମାନଙ୍କୁ ଲେଖି ଲେଖିକି ତାପରେ ପ୍ରଦ୍ୟୁମ୍ନ କଥା ଆସିଲା, ପ୍ରଦ୍ୟୁମ୍ନ ଚ ସେଥିପାଇଁ କୁହାଗଲା, ପ୍ରଦ୍ୟୁମ୍ନ ପୂର୍ବରୁ ଚ ବ୍ୟବସ୍ଥା କର ଚୁଆ କୁହାଗଲା। ଏଇ ଚ ଶବ୍ଦରୁ ଜଣାପଡ଼ୁଛି ସେ ଭଗବାନ କୃଷ୍ଣଙ୍କର ଅନ୍ୟ ପୁତ୍ରମାନଙ୍କର ସବୁ ଚିତ୍ର ଆଙ୍କିଥିଲେ, କିନ୍ତୁ ଉଷା ସବୁ ମୂଷାଙ୍କର ମୁଖରୁ ଦେଖି ଜାଣିପାରିବେ ଇଏ ନୁହନ୍ତି ବୋଲି ପୁଣି ଆଉ ଗୋଟେ ଚିତ୍ର ଆଙ୍କୁଛନ୍ତି, ଚାଲିଛି ଚିତ୍ର ଅଙ୍କା ଚାଲିଛି, ଚିତ୍ର ଅଙ୍କା ଚାଲିଛି। ତେଣୁ ଏହିଭଳି ଭାବରେ ଆଙ୍କି ଆଙ୍କିକିରି ପ୍ରଦ୍ୟୁମ୍ନଙ୍କ ଚିତ୍ର ଆଙ୍କିଲେ, କୃଷ୍ଣଙ୍କର ଜ୍ୟେଷ୍ଠପୁତ୍ର ମାନେ କ'ଣ, ସିଏ ତାଙ୍କର ଯେଉଁ ପାଟରାଣୀ ଯେଉଁ ରହିଛନ୍ତି ରୁକ୍ମିଣୀ ପାଟରାଣୀ, ତାଙ୍କର ଜ୍ୟେଷ୍ଠପୁତ୍ର ହେଉଛନ୍ତି ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନଙ୍କର ଚିତ୍ର ଆଙ୍କିଲେ। ତେଣୁ ଏ ପ୍ରଦ୍ୟୁମ୍ନଙ୍କର ଚିତ୍ର ଯେତେବେଳେ ଆଙ୍କିଲେ ବିକ୍ଷ ଲଜ୍ଜିତା, ଏଇଟାକୁ ଦେଖି ପ୍ରଦ୍ୟୁମ୍ନଙ୍କ ଚିତ୍ରକୁ ଦେଖିକିରି ତାଙ୍କୁ ଲଜ୍ଜା ଆସିଲା, ଲଜ୍ଜା ଆସିଲା, କାରଣ ସେ ଜାଣିପାରିଲେ ଇଏ ତାଙ୍କର ସ୍ୱାମୀଙ୍କର ପିତା ବୋଲି ଜାଣିପାରିଲେ ସିଏ, ତେଣୁ ତାଙ୍କୁ ଲଜ୍ଜା ଆସିଲା, ଶ୍ୱଶୁରଙ୍କୁ ଦେଖିକି ଲଜ୍ଜା ଆସିଲା, ତେଣୁ ସେ ଜାଣିପାରିଲେ ଚିତ୍ରଲେଖା ଜାଣିପାରିଲେ। ତେଣୁ ତା ପର ଶ୍ଲୋକରେ କୁହାଯାଉଛି ଅନିରୁଦ୍ଧଂ ବିଲିଖିତଂ, ତେଣୁ ତାପରେ ସେ ଅନିରୁଦ୍ଧଙ୍କ ଚିତ୍ରକୁ ଆଙ୍କିଲେ, ଅନିରୁଦ୍ଧଂ ବିଲିଖିତଂ ସୁନ୍ଦର ଭାବରେ ଲେଖିଲେ ଅନିରୁଦ୍ଧଙ୍କ ଚିତ୍ର। ତେଣୁ ଭିକ୍ଷୁ ଉଷା ଅବାଙ୍ଗମୁଖୀ ହ୍ରିୟା, ଉଷା ତାଙ୍କୁ ଦେଖିକିରି ତାଙ୍କର ମୁଖକୁ ତଳୁ କରିଦେଲେ ଏବଂ ଲଜ୍ଜାରେ ତଳୁ କରିଦେଲେ। ଅବାଙ୍ଗ ଭିକ୍ଷୁ ଉଷା ଅବାଙ୍ଗମୁଖୀ ହ୍ରିୟା, ହ୍ରିୟା କହିଲେ ଲଜ୍ଜା। ଆମର ଆଚାର୍ଯ୍ୟମାନେ କହନ୍ତି ସ୍ତ୍ରୀ ଲୋକମାନଙ୍କର ଲଜ୍ଜା ହେଉଛି ଭୂଷଣ। ଲୋକମାନେ ଯେତେ ସ୍ୱର୍ଣ୍ଣଭୂଷଣ ସବୁ ଧାରଣ କରନ୍ତୁ ବା ଅନ୍ୟ ଯେତେ ବିଭିନ୍ନ ପ୍ରକାର କ'ଣ ବହୁତ କଷ୍ଟଲି ଅଳଙ୍କାର ଧାରଣ କରନ୍ତୁ, କିନ୍ତୁ ତାଙ୍କର ଯଦି ଲଜ୍ଜା ନାହିଁ ତାହେଲେ ସେଇଟା ତାଙ୍କର ସେ ପ୍ରକୃତ ଭୂଷଣ ନୁହଁ। ଲଜ୍ଜା ହେଉଛି ସେ ପ୍ରକୃତ ଭୂଷଣ। ଆମର ପ୍ରଭୁପାଦ ମହାରାଜ କହନ୍ତି ଦିଲ୍ଲୀରେ ଯେତେବେଳେ ସେ ରହୁଥିଲେ ରାଧା ଦାମୋଦର ମନ୍ଦିରରେ, ସେହି ସମୟରେ ସେ କହନ୍ତି ଗୋଟେ ସ୍ତ୍ରୀ ଲୋକଟେ ଯିଏକି ସେ ଝାଡ଼ୁ ଦେଉଛି, ଇଏ ଝାଡ଼ୁ ଦେଉଛନ୍ତି ସିଏ, କିନ୍ତୁ ମୁଖରେ ଦେଉଛନ୍ତି ଓଢ଼ଣା ଦେଉଛନ୍ତି, ଓଢ଼ଣା ଦେଇକରି ସେ ଝାଡ଼ୁ କରୁଛନ୍ତି। ତେଣୁ ଅନ୍ୟ ସମସ୍ତେ ଲୋକମାନେ ଯିଏ ଯିବେ ତାଙ୍କୁ ଦେଖିକି ସମ୍ମାନ କରିବେ, କିନ୍ତୁ ଗୋଟେ ବେଶ୍ୟା, ସେ ବେଶ୍ୟାରେ ବହୁତ ଭୂଷଣ ରହିଛି, ବହୁତ ପ୍ରକାର ସୁନ୍ଦର ଦେଖିବା ପାଇଁ ବହୁତ ରହିଛି, ବହୁତ ସୁନ୍ଦର ଭାବରେ ଅଳଙ୍କାର ସବୁ କରିକି କରୁଛନ୍ତି, କିନ୍ତୁ ପ୍ରକୃତରେ ଯେଉଁମାନେ ଧାର୍ମିକ ବ୍ୟକ୍ତି ସେମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିବେ ନାହିଁ। ଏହି ପ୍ରସଙ୍ଗରେ ଗୋଟେ କଥା ଆସେ, ଆମର ଯେଉଁ ରହିଛନ୍ତି ହରିଦାସ ଠାକୁର, ଭଗବାନଙ୍କର 3 ଲକ୍ଷ ନାମ ପ୍ରତିଦିନ ସେ ନେଉଥିଲେ। 3 ଲକ୍ଷ ନାମ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ସେ ଯେତେବେଳେ ହରିଦାସ ଠାକୁର ଆସିଲେ ସେତେବେଳେ ସେ ଯେଉଁ ବେଣାପଲର ଗୋଟେ ଗୁମ୍ଫାରେ ରହିକରି ସେ ଭଜନ କରୁଥିଲେ, କିନ୍ତୁ ଭଗବାନଙ୍କ ଯେ ଭକ୍ତ ତାଙ୍କର ସବୁଆଡ଼େ ପ୍ରଶଂସା। ମହାପ୍ରଭୁ ଏ ପ୍ରଶ୍ନଟି ପଚାରିଥିଲେ, କୀର୍ତ୍ତି ମଧ୍ୟ କାହାର ସବୁଠାରୁ ଶ୍ରେଷ୍ଠ କୀର୍ତ୍ତି? ତେଣୁ ରାୟ ରାମାନନ୍ଦ ତାର ଉତ୍ତର ଦେଇଥିଲେ ଯେ ରାଧାକୃଷ୍ଣଙ୍କର ଭକ୍ତ ତାଙ୍କର ଶ୍ରେଷ୍ଠ କୀର୍ତ୍ତି। ଆମେ ବର୍ତ୍ତମାନ ସମୟରେ ଦେଖିବା ବହୁତ ଲୋକଙ୍କର ବହୁତ ଯଶ ଗାହନ କରାଯାଉଛି, ନ୍ୟୁଜ୍ ପେପର ଆଉ ଅନ୍ୟାନ୍ୟ ସ୍ଥାନମାନଙ୍କରେ ସବୁ ଏଇସବୁ ମିଡ଼ିଆରେ ସବୁ ତାଙ୍କର ସବୁ ଯଶ ଗାହନ କରାଯାଉଛି, କିନ୍ତୁ ଏ ଯଶ ସବୁବେଳେ ପାଇଁ ରହିବ ନାହିଁ, ଏ ଯଶ କିଛି ଦିନ ପାଇଁ ରହିବ ଚାଲିଯିବ। କିନ୍ତୁ ଯେଉଁମାନେ ଭଗବାନ ପ୍ରଭୁପାଦ ମହାରାଜ, ପ୍ରଭୁପାଦ ମହାରାଜଙ୍କର ଯେଉଁ ଭଗବାନ ରାଧାକୃଷ୍ଣଙ୍କର ଭକ୍ତ ବୋଲି 10,000 ବର୍ଷ ଧରି ପ୍ରଭୁପାଦ ନିଜେ କହିଛନ୍ତି ତାଙ୍କର ଦଶ ରହିବ, 10,000 ବର୍ଷ ଧରି ଚାଲିବ ଏଇ ମୁଭମେଣ୍ଟ, ହରେକୃଷ୍ଣ ଆନ୍ଦୋଳନ ଚାଲିବ 10,000 ବର୍ଷ ଧରିକିରି। ଏବଂ ତାପରେ ଯେ ପ୍ରଭୁପାଦଙ୍କ ଦଶ ଚାଲିଯିବ ତା ନୁହଁ, କାଳ ପାଇଁ ରହିବ, କାଳକୁ ସେ ଜୟ କରିଗଲେ ଭଗବାନ ଯେ ଭକ୍ତ ହେବେ ସେହିଭଳି ଭାବରେ କାଳକୁ ଜୟ କରିଯିବେ। ଯାହା ହଉ, ତାଙ୍କର ଭକ୍ତ ତାଙ୍କର ଯଶ ଶୁଣିକିରି ସିଏ ସେ ଯେଉଁ ସ୍ଥାନରେ ସେ ଗ୍ରାମରେ ରହୁଥିଲେ, ଗ୍ରାମରେ ସେ ଗ୍ରାମର ତାଙ୍କର ଯିଏ ଜମିଦାର ରାମଚନ୍ଦ୍ର ଖାନ, ସେ ସମୟ ମୁସଲମାନ ରାଜତ ଥିଲା, ସେ ସମୟରେ ସିଏ ତାଙ୍କ ଉପରେ ଈର୍ଷା କଲେ, ଭକ୍ତଙ୍କ ଉପରେ ଈର୍ଷା କଲେ। ମୁଁ ଗୋଟେ ଏତେ ବଡ଼ ଧନୀ ବ୍ୟକ୍ତି, ମୋର ଜମିଦାର ଜଣେ ମୋତେ କେହି ପ୍ରଶଂସା କରୁନା, ତାର ପ୍ରଶଂସା କରୁଛନ୍ତି କହିକିରି ସେ ଚେଷ୍ଟା କଲେ କେମିତି ତାକୁ ପତନ କରାଇବେ, ତାର ଧର୍ମରୁ କେମିତି ସେ ଓହରି ପତନ ହେବ। ଏଇଭଳି ଭାବରେ ଜଣେ ବେଶ୍ୟାକୁ ପଠାଇଥିଲେ, ତେଣୁ ସେ ବେଶ୍ୟା ଜଣଙ୍କ ଯାଇକରି ସେଇ ଯେଉଁ ଗୁମ୍ଫାରେ ହରିକୃଷ୍ଣ ମହାମନ୍ତ୍ର କରୁଛନ୍ତି ଯୁବକ ବ୍ୟକ୍ତି, ଏଇ ଯୁବକ ବ୍ୟକ୍ତି କଥା ସବୁ ଚାଲିଛି, ତେଣୁ ସିଏ ଜଣେ ଯୁବକ ବ୍ୟକ୍ତି ଥିଲେ, କିନ୍ତୁ ଇଏ ମଧ୍ୟ ଯୁବତୀ ସ୍ତ୍ରୀ ବହୁତ ସୁନ୍ଦରୀ, ଏବଂ ସେ ସେଠି ଯାଇକରି ବହୁତ ପ୍ରକାର ଚେଷ୍ଟା କଲେ, ତାଙ୍କର ଯେଉଁ ଭଗବାନ ନାମ ନେଉଛନ୍ତି ତାଙ୍କର ପତନ କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କଲେ। ସେଦିନ ରାତିରେ ଯାଇକି ରାତିର ପାହାନ୍ତା ରାତ୍ରି ସ୍ଥାନ, ନିର୍ଜନ ସ୍ଥାନ, ଏକୁଟିଆ ସ୍ଥାନ, ଆଉ କେହି ନାହାନ୍ତି, ଏଇଭଳି ଭାବରେ ସ୍ଥାନରେ ସେ ଯାଇ ବସିକି ତାଙ୍କୁ ପ୍ରଲୋଭନ ଦେଖାଉଥିଲେ। କିନ୍ତୁ ହରିଦାସ ଠାକୁର, ସେ ହେଉଛି ବ୍ରହ୍ମା ଯିଏକି ତାଙ୍କର କନ୍ୟାର ସୌନ୍ଦର୍ଯ୍ୟରେ ମୋହିତ ହୋଇଯାଇଥିଲେ, ଆମେ ଥରେ କହିଥିଲେ ସରସ୍ୱତୀ ପ୍ରଥମେ ଯେତେବେଳେ ସୃଷ୍ଟି କରିଥିଲେ ସେହି ସମୟର କଥା, ସରସ୍ୱତୀ ପ୍ରତି ସେ ଆକର୍ଷିତ ହୋଇଯାଇଥିଲେ ସେ ବ୍ରହ୍ମା, କିନ୍ତୁ ଯେତେବେଳେ ସେ ଆସିଲେ ମହାପ୍ରଭୁଙ୍କ ଧାରାରେ ଆସିଲେ, ଦେଖନ୍ତୁ ହରିଦାସ ଠାକୁର ଏହିଭଳି ଭାବରେ ରହିକରି ମଧ୍ୟ ତାଙ୍କର କୌଣସି ବିଚରଣ ମନରେ ଆସୁନି, ବିଚରଣ ଆସୁନି, କିଛି ନାହିଁ, ଭଗବାନ ନାମ ନେଉଛନ୍ତି, ସାମାନ୍ୟ ବ୍ୟତିବ୍ୟସ୍ତ ହେଉନାହାନ୍ତି। ତେଣୁ ଏଇଭଳି ଭାବରେ ଗୋଟେ ରାତି ବିତିଗଲା। ତାପରେ ସିଏ କହିଲେ, ଆପଣ ଯୁବକ ବ୍ୟକ୍ତି, ମୁଁ ଯୁବତୀ, ତେଣୁ ମୁଁ ଚାହୁଁଛି ଆପଣଙ୍କ ସହିତ ମିଳନ ହେବା ପାଇଁ, ତେଣୁ ସେ କହିଲେ ଠିକ୍ ଅଛି, ତୁମେ ଅପେକ୍ଷା କର, ମୁଁ ଗୋଟେ ନେଇଛି ବ୍ରତ ଧାରଣ କରିଛି, ବର୍ତ୍ତମାନ ମାସକୁ 1 କୋଟି ନାମ ଗ୍ରହଣ କରିବି। ସେ ଗୋଟେ ପ୍ରତିଦିନ 3 ଲକ୍ଷ ନାମ ନେଉଥିଲେ, 3 ଲକ୍ଷକୁ 30ରେ ଗୁଣିଲେ 90 ଲକ୍ଷ ହେଉଛି, ପାଖାପାଖି 1 କୋଟି ନାମ ହେଉଛି। ତେଣୁ ସିଏ କହିଥିଲେ ମୋର ଏ ବ୍ରତ ପୂରଣ ହେଲେ ମୁଁ ତୁମର ଅଭିଳାଷ ପୂର୍ଣ୍ଣ କରିବି, ଏଭଳି ଭାବରେ ସେ କହିଥିଲେ। ରାତି ଚାଲିଗଲା, ସକାଳୁ ସେ ପଳାଇଗଲେ। ତାପରେ ପୁଣି ପରଦିନ ରାତିରେ ଆସିଲେ, ପରଦିନ ରାତିରେ ଆସିଲେ ସେହିଭଳି ଭାବରେ ସିଏ ମଧ୍ୟ ଭଗବାନ ନାମ ନେଉଛନ୍ତି, କିଛି ତାଙ୍କର କୌଣସି ବିଚଳନ ଆସୁନାହିଁ। ଏଇଭଳି ଭାବରେ ସେ କହିଲେ, ପୁଣି ତାଙ୍କ ପରଦିନ କହିଲେ ଆସିବା ପାଇଁ। ସେ ପରଦିନ ଥାର୍ଡ଼ ରାତି ଯେତେବେଳେ ଆସିଲେ, ସେହି ସମୟରେ ସେ ଭଗବାନ ବା ହରିଦାସ ଠାକୁର ପ୍ରଣାମ କଲେ, ସେଠି ବୃନ୍ଦାଦେବୀ ରହିଛନ୍ତି ତାଙ୍କୁ ପ୍ରଣାମ କଲେ। ସେ ଶୁଣୁଛନ୍ତି, ତାଙ୍କୁ ମଧ୍ୟ ନିଦ ହେଉନାହିଁ, ନିଦ ହେଉନାହିଁ, ସେ ଶୁଣୁଛନ୍ତି ଭଗବାନ କଥା। ଶୁଦ୍ଧ ନାମ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇକରି ଆମେରିକାର ଯେଉଁ ରହିଛି, ସେ ଯେଉଁ ନ୍ୟୁୟର୍କରେ ଟମ୍ପକିନ୍ ସ୍କୋୟାର ପାର୍କ ରହିଛି, ଗୋଟେ ସଣ୍ଡେରେ ଏ ଭଗବାନ ନାମ କୀର୍ତ୍ତନ କରିଥିଲେ କର୍ତ୍ତାଳ ନେଇକରି। ଆଉ ସେଠି ଗୋଟେ ଚହଳ ପକାଇ ଦେଇଥିଲା, ସାରା ଆମେରିକାରେ ଚହଳ ପଡ଼ିଗଲା, ଇସ୍କନ ପ୍ରତିଷ୍ଠା ହେଲା, ଏଭଳି ଭାବରେ ରହିଛି କଥା। ଶୁଦ୍ଧ ଭକ୍ତଙ୍କ ମୁଖରେ ଭଗବାନଙ୍କ ନାମ ଯେଉଁ ଆସୁଛି, ଏ ଶୁଦ୍ଧ ନାମ। ତେଣୁ ଏ ଶୁଦ୍ଧ ନାମ ଯେତେବେଳେ ଶୁଣିଲେ ତାଙ୍କର, ସିଏ ଯେଉଁ ଆସିଥିଲେ ହରିଦାସ ଠାକୁରଙ୍କୁ ପତନ କରିବା ପାଇଁ, ହରିଦାସ ଠାକୁର ତାଙ୍କୁ ଉତ୍ଥାନ କରିଦେଲେ, ତାଙ୍କୁ ବହୁତ ତାଙ୍କୁ ଉଚ୍ଚ ସ୍ଥାନକୁ ପ୍ରେରଣ କରିଦେଲେ, ବହୁତ ତାଙ୍କର ସେ ଭକ୍ତରେ ପରିଣତ ହୋଇଗଲେ, ବେଶିଆରୁ ଭକ୍ତରେ ପରିଣତ ହୋଇଗଲେ ସିଏ। ତେଣୁ ସେ ତାଙ୍କୁ ପ୍ରଣାମ କରି କହିଲେ, ଏଇଭଳି ଭାବରେ ମୋତେ ପଠାଇଥିଲେ, ମୁଁ ଆସିଥିଲି ନା ମହରିଦାସ ଠାକୁର କହିଲେ, ମୁଁ ଜାଣିଛି, ମୁଁ କିନ୍ତୁ ସେଇଦିନ ଚାଲି ଯାଇଥାନ୍ତି, କିନ୍ତୁ ମୁଁ ରହିବାର ଉଦ୍ଦେଶ୍ୟ ହେଉଛି ତୁମକୁ ଭକ୍ତରେ ପରିଣତ କରିବା ପାଇଁ। ତେଣୁ ହରିଦାସ ଠାକୁରଙ୍କୁ ତାଙ୍କୁ ଭକ୍ତରେ ପରିଣତ କରିକି ତାଙ୍କର ମାଳାକୁ ତାଙ୍କୁ ଦେଲେ, ଏବଂ ସେ ସେଇଠି ରହିଲେ। ହରିଦାସ ଠାକୁର ସେ ସ୍ଥାନ ଛାଡ଼ିଗଲେ, ଚାଲି ଆଉ ଗୋଟେ ସ୍ଥାନ ପଳାଇଲେ। ତେଣୁ ସେ ବେଶ୍ୟା ସେଇଠି ରହିକରି ଗୁମ୍ଫାରେ ଭଗବାନ ନାମ ଗ୍ରହଣ କଲେ, ଏଭଳି ଭାବେ ଚାଲିଛି। ତେଣୁ ଯେତେ ସିଏ ଗାଁ କ'ଣ ଚାରିପଟ ସବୁ ଲୋକମାନେ ସବୁ ଥିଲେ ଆସି ଦେଖିବା ପାଇଁ, ବେଶ୍ୟା ଜଣେ ବୈଷ୍ଣବୀରେ ପରିଣତ ହୋଇଛି। ଏଇଭଳି ଭାବରେ ହରିଦାସ ଠାକୁରଙ୍କର, ସେ ଚାହୁଁଥିଲେ ହରିଦାସ ଠାକୁରଙ୍କର ନିନ୍ଦା ହେଉ, କିନ୍ତୁ ନିନ୍ଦା କ'ଣ ହେବ, ତାଙ୍କର ପ୍ରଶଂସା ହେଲା, ପ୍ରଶଂସା ବଢ଼ିଗଲା, ଯେତିକି ଥିଲା ପ୍ରଶଂସା ଆହୁରି ବଢ଼ିଗଲା। ଆଉ ସେ ଯେଉଁ ଯିଏ ଥିଲେ, ଯିଏ କ'ଣ ରାମଚନ୍ଦ୍ର ଖାଁ ଯିଏ ଥିଲେ ଜମିଦାର, ତାଙ୍କର ନିନ୍ଦା ହେଲା, ଏଇଭଳି ଭାବରେ କଥା ସବୁ ରହିଛି। ତେଣୁ ଇଏ ଆମର କହିବାର ଉଦ୍ଦେଶ୍ୟ ଥିଲା, ଯେଉଁମାନେ ସ୍ତ୍ରୀର ଭୂଷଣ ହେଉଛି ଏଇଟା ଲଜ୍ଜା, ଆଜିକାଲି ସେ ଲଜ୍ଜାଟାକୁ ଆସ୍ତେ ଆସ୍ତେ ସବୁ ଭୁଲି ଯାଉଛନ୍ତି, ଏବଂ ସେମାନେ ସୋସାଇଟିରେ ବା ଏ ଆମର ସମାଜରେ ସେମାନେ ବହୁତ କ'ଣ ପ୍ରଶଂସିତ ହେଉଛନ୍ତି। ଯାହାର ଯେତେ ଲଜ୍ଜା କମ୍, ତା'ର ସେତେ ପ୍ରଶଂସା ଅଧିକା, କଳିଯୁଗ ଧର୍ମର ଗ୍ଲାନି ହେବ, 3 ପାଦ କମିଯାଇ 1 ପାଦ ଯେଉଁ ରହିଛି ସିଏ ମଧ୍ୟ ଆସ୍ତେ ଆସ୍ତେ କମିଯିବ। ତେଣୁ ଧର୍ମ ଯେଉଁଠି ରହିଛି ସେଠି ତା'ର ଯଶ ହେବ ନାହିଁ, ପ୍ରଶଂସା ହେବ ନାହିଁ, ତାଙ୍କୁ ନିନ୍ଦା କରାଯିବ, ତାଙ୍କୁ ବହୁତ ପ୍ରକାର ସମାଲୋଚନା କରାଯିବ, କିନ୍ତୁ ଅଧର୍ମକୁ ପ୍ରଶଂସା କରାଯିବ, ଏ କଳିଯୁଗର ଲକ୍ଷଣ ହେଉଛି ଏଇଟା। ତେଣୁ ଆଜିକାଲି ବର୍ତ୍ତମାନ ଦେଖିବା ଚାରିଆଡ଼େ ଏଇଭଳି ଭାବରେ ରହିଛି ଲଜ୍ଜା, ଯେଉଁ ସ୍ତ୍ରୀ ଲୋକମାନଙ୍କର ଯେଉଁ ଭୂଷଣ ରହିଛି ଲଜ୍ଜା, ସେ ଆସ୍ତେ କମିଯାଉଛି, ଲଜ୍ଜା ରହୁନାହିଁ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି, ଯେଉଁମାନେ ଆମର ବର୍ତ୍ତମାନର ସିନେମା ଇତ୍ୟାଦି ସବୁ ଯେଉଁ ରହିଛି, କିଭଳି ଭାବରେ ଅବସ୍ଥା ରହିଛି, ତେଣୁ ଏଭଳି ଭାବରେ ଯେଉଁମାନେ ଲଜ୍ଜାହୀନ ଭାବରେ କାର୍ଯ୍ୟ କରୁଛନ୍ତି, ପରଜନ୍ମରେ ସେମାନେ ଗୋଟେ ସ୍ଥାବର ଯୋନି ପ୍ରାପ୍ତ ହେବେ, ବୃକ୍ଷ ଯୋନି ପ୍ରାପ୍ତ ହେବେ। ଯେତେବେଳେ ଭାଗବତରେ ବର୍ଣ୍ଣନା କରାଯାଇଛି, ଏ ଯେଉଁ ନଳକୁବର ମଳିକୁବରଙ୍କର ଉଦାହରଣରେ ବର୍ଣ୍ଣନା କରାଯାଇଛି, ସେ ଯେଉଁ ଉଲଗ୍ନ ହୋଇକି ରହିଥିଲେ, ନାରଦ ମୁନି ତାଙ୍କୁ ଅଭିଶାପ ଦେଇଥିଲେ, ତୁମେ ସ୍ଥାବର ଯୋନି ପ୍ରାପ୍ତ ହୁଅ। ତେଣୁ ତାପରେ ସେ ବୃକ୍ଷ ଯୋନି ପ୍ରାପ୍ତ ହେଲେ, ଯମଳାର୍ଜୁନ ରୂପରେ ଏଇ ନନ୍ଦାଳୟରେ ସେ ରହିଥିଲେ, 36,000 ବର୍ଷ ଧରି ରହିଥିଲେ ସିଏ, କିନ୍ତୁ ନାରଦଙ୍କର ଅଭିଶାପ ମଧ୍ୟ ତାଙ୍କର କୃପା, ନାରଦଙ୍କ ଅଭିଶାପ ପାଇକରି ସେ ଭଗବାନ କୃପା ପ୍ରାପ୍ତ ହେଲେ। ତେଣୁ ଭାଗବତ 10ସ୍କନ୍ଧ 10 ଧରି ବର୍ଣ୍ଣନା କରାଯାଇଛି, କିଭଳି ଭଗବାନ ଦାମୋଦର ଲୀଳାରେ ଏ ଯେଉଁ ଉଦୁଖଳରେ ବନ୍ଧା ହୋଇଥିଲେ, ମା ଯଶୋଦା ବାନ୍ଧିଥିଲେ ତାଙ୍କୁ, ସେଇ ଉଦୁଖଳରେ ଟାଣିଦେଲେ ସେ ଗଛ 2ଟା ଉପୁଡ଼ି ପଡ଼ିଲା, ଯେଉଁ ଗଛକୁ ହଜାର ହଜାର ହାତି ଚାହିଁଲେ ମଧ୍ୟ ଉପାଡ଼ି ପାରିନଥାନ୍ତେ, ଭଗବାନ ଏଇ ହଜାରେ ଗଣ୍ଠି ଥିବା ଦୌଡ଼ିରେ ଟାଣିଦେଲେ ସେ ଉପୁଡ଼ି ପଡ଼ିଲା, ଏଭଳି ଭାବରେ ଭଗବାନଙ୍କ ଶକ୍ତି ରହିଛି, ଏଭଳି ଭାବରେ ସେ ନଳକେବର ମଣିଗ୍ରୀବ ଯେଉଁ ଉଦ୍ଧାର ପାଇଲେ ବହୁତ ସୁନ୍ଦର ଭାବରେ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଭାଗବତ ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେ ସ୍ତୁତିଟି ଆମେ ପାଠ କରିବା ଏଇ ଭଗବାନଙ୍କୁ ଏହିଭଳି ଭାବରେ ସେ କେତେ ନୀଚ ସ୍ତରରେ ଥିଲେ, କିନ୍ତୁ ଆଜି ନାରଦ ମୁନିଙ୍କ ଅଭିଶାପରୁ ମଧ୍ୟ ସେ କେତେ ସୁନ୍ଦର ଭକ୍ତରେ ପରିଣତ ହୋଇଗଲେ, ସେଇଟାକୁ ସେ କହିଛନ୍ତି ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇ। ବାଣୀ ଗୁଣାନୁକଥନେ ଶ୍ରବଣୌ କଥାୟା ହସ୍ତୌ ଚ କର୍ମେଷୁ ମନ ତବ ପାଦୟୋନ ସ୍ମୃତି ତବ ନିବାସ ଜଗତ ପ୍ରଣାମେ ଦୃଷ୍ଟିଂ ସତାଂ ଦର୍ଶନେଷୁ ଭବତନୁ ନା। ଭଗବାନଙ୍କୁ ଏଇଭଳି ପ୍ରାର୍ଥନା କରିଛନ୍ତି, ପ୍ରଭୁ ଆମକୁ ଏତିକି କୃପା ପ୍ରଭୁ ଉଦ୍ଧାର କଲେ, ତାଙ୍କୁ ଭଗବାନ ତାଙ୍କୁ ଉଦ୍ଧାର କଲେ, ନିଜେ ବନ୍ଦୀ ହୋଇଛନ୍ତି କିନ୍ତୁ ଅନ୍ୟ ଜଣେ ବନ୍ଧୁକୁ ଉଦ୍ଧାର କଲେ, ଏ ଭଗବାନଙ୍କର ଆଶ୍ଚର୍ଯ୍ୟ ଲୀଳା ସବୁ ରହିଛି। ତେଣୁ ସେ କହୁଛନ୍ତି ବାଣୀ ଗୁଣାନୁ କଥନେ, ମୋର ବାଣୀ ସବୁବେଳେ ଆପଣ ଗୁଣଗାନ କରୁଥାଉ, ଗୁଣାନୁ କଥନେ ଶ୍ରବଣ କଥାୟା। ଭଗବାନ ଦୁଇଟି କର୍ଣ୍ଣ ଦେଇଛନ୍ତି, ଏଇ କର୍ଣ୍ଣ ମାଧ୍ୟମରେ ଆମେ ଭଗବାନ କଥା ଶୁଣିବା, ଏଇ ଭାଗବତ କଥା ହେଉଛି ଭଗବାନ କଥା, ବହୁପାଦ ମହାଜ କୃପାରୁ ଆମର 8ରୁ 9 ଭାଗବତ କଥା ଶୁଣିବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। ତେଣୁ ଶ୍ରବଣ କଥାୟା ସେ ପ୍ରାର୍ଥନା କରୁଛନ୍ତି, କିନ୍ତୁ ଆମେ ପ୍ରାର୍ଥନା ନକଲେ ମଧ୍ୟ ଆମକୁ ସୁଯୋଗ ମିଳୁଛି, କିନ୍ତୁ ତଥାପି ଆମେ ଗ୍ରହଣ କରୁନାହିଁ, ଆମେ କ'ଣ କହିବା, କ'ଣ କହିବା ହତଭାଗା ମାନେ ପ୍ରଭୁ ପ୍ରାର୍ଥନା କଲେ ସେ ଭଗବାନ ପ୍ରଭୁ ଏଇ କୃପା କରନ୍ତୁ, ଏ କର୍ଣ୍ଣ ମାଧ୍ୟମରେ ଆପଣ ଆମ କଥା ଶ୍ରବଣ କରିବୁ। ତେଣୁ ପ୍ରଭୁପାଦ ଆମ କୃପା ଦେଇଛନ୍ତି, ଆମେ କଥା ଶ୍ରବଣ କରିବା ପାଇଁ ଆମକୁ ସୁଯୋଗ ଦେଇଛନ୍ତି, କିନ୍ତୁ ଆମେ ଶ୍ରବଣ କରୁନାହୁଁ। ତେଣୁ ଆମର କେଉଁଭଳି ଭାବରେ ଅବସ୍ଥା ଆମେ ଚିନ୍ତା କର, ସେଇଭଳି ଭାବରେ କେଉଁଭଳି ଅବସ୍ଥା ଆମର, ଆମକୁ ଦେଲେ ମଧ୍ୟ ସେ ଗ୍ରହଣ କରୁନାହାନ୍ତି। ଏହି ପ୍ରସଙ୍ଗରେ ଗୋଟେ କଥା ଆସେ, ଶିବଜୀ ପାର୍ବତୀ, ଶିବଜୀଙ୍କର ଜଣେ ଭକ୍ତ ଥିଲେ, ଦରିଦ୍ର ବ୍ୟକ୍ତି ଥିଲେ, ଯାଉଛନ୍ତି ଦରିଦ୍ର ଭିକ୍ଷା କରିକି ଚଳୁଛନ୍ତି। ଆଉ ଗୋଟେ ଥର ଶିବଜୀ ପାର୍ବତୀ ଦେଖୁଛନ୍ତି ତାଙ୍କୁ ସେ ଆସିବାର, ତାଙ୍କୁ କହିଲେ ପାର୍ବତୀ କହିଲେ ପ୍ରଭୁ ଇଏ ତୁମର ଆପଣଙ୍କର ଇଏ ଭକ୍ତ, ଆଉ ଇଏ ଏତେ ଦାରିଦ୍ର୍ୟ ଭିତରେ ରହିଛି, ଆଉ ଟିକେ ତାର ଦାରିଦ୍ର୍ୟ ଦୂର କରିଦିଅନ୍ତୁ ନା, ଏଇଟା ହତଭାଗାଟା ଆକୁ ଦେଲେ ମଧ୍ୟ ଧନ ସେ ଗ୍ରହଣ କରିବ ନାହିଁ, ତଥାପି ଆପଣ ଦିଅନ୍ତୁ କିଛି। ଭଗବାନ କହିଲେ ଠିକ୍ ଅଛି ଦେଖ, କହିକିରି ଆମର ଶିଶୁମନ୍ଦ ଗୌରବନ୍ଦ ସେ ମହାରାଜ କଥାଟି କହନ୍ତି, ସେ କ'ଣ କଲେ ବହୁତ ମୂଲ୍ୟବାନ ସବୁ ରତ୍ନ ସବୁ କରିକି ଗୋଟେ କପଡ଼ାରେ ବାନ୍ଧିକିରି ପକାଇଦେଲେ, ଯେ ଆସୁଛନ୍ତି ସାମ୍ନାରେ ପକାଇଦେଲେ। ସେ ଲୋକ ଜଣକ ସେଇଠି ଚିନ୍ତା କଲା, ମୋର ଆଖି ଅଛି ବୋଲି ମୁଁ ଏଇସବୁ ଦେଖିପାରୁଛି, ମୋର ଯଦି ଆଖି ନଥାନ୍ତା କ'ଣ ହେଇଥାନ୍ତା, କହିକିରି ସେ ଆଖି ବୁଝିକି ଚାଲିଲା, ଅନ୍ଧ ଭଳି ଚାଲିଲା। ତେଣୁ ଶିବଜୀ ଯେଉଁ ପକାଇଥିଲେ ସେ ରତ୍ନର ପୁଡ଼ିଆ ତାକୁ ବାହାର ହେଇକି ପଳାଇଗଲେ। ଶିବଜୀ କହିଲେ ଦେଖ କିଭଳି ଭାବେ ହତଭାଗା, ସେହିଭଳି ଭାବେ ପ୍ରଭୁପାଦ ମହାରାଜ ଆମକୁ କୃପା କରିଛନ୍ତି, ଭଗବାନ କଥା ଶ୍ରବଣ କରିବା ପାଇଁ ଆମକୁ ସୁଯୋଗ ପ୍ରଦାନ କରିଛନ୍ତି ଭାଗବତ ସକାଳ 8ରୁ 9, କିନ୍ତୁ ଆମେ ଆମର ଅଲଗା ଇଏ କରୁଛୁ ନିୟମକୁ, ନା ଏଇଟା ମୁଁ ଶୁଣିବା ନାହିଁ, ଅନ୍ୟ କାମ ସବୁ କରିବା, ଅନ୍ୟ ସେବା କରିବା, ଏଇଟା ଶୁଣିବା ନାହିଁ, ଭଗବାନ କଥା ଶୁଣିବା ନାହିଁ ଆମେ। କିନ୍ତୁ ନଳକୁବେର ମଣିଗ୍ରୀବ 36,000 ବର୍ଷ ବୃକ୍ଷ ହୋଇକରି ସେ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଆମକୁ ଏତିକି କୃପା କରନ୍ତୁ, ଆମର ଯେଉଁ କର୍ଣ୍ଣ ଦେଇଛନ୍ତି କର୍ଣ୍ଣ ମାଧ୍ୟମରେ ଆମେ ଆପଣଙ୍କର କଥା ଶ୍ରବଣ କରୁ, ଶ୍ରବଣ କଥା ଆଜ୍ଞା ହସ୍ତ ହେଉଛି କର୍ମସୁ, ଏବଂ ହସ୍ତ ଯେଉଁ ଦେଇଛନ୍ତି ପ୍ରଭୁ, ଏ ହସ୍ତ ହଉ ଦୁଇଟି ହାତ ଆମକୁ ଦେଇଛନ୍ତି କର୍ମସୁ, ଆପଣଙ୍କର କ'ଣ ତନ୍ମନ୍ଦିର ମାର୍ଜନ ଆଦିଶୁ, ମନ୍ଦିର ମାର୍ଜନ ଇତ୍ୟାଦି ଆମେ କରିବୁ, ବା ଅନ୍ୟ ସେବା ଯେଉଁ ଅଛି ସବୁ କରିବୁ। ହସ୍ତ ହେଉଛି କର୍ମସୁ ମନ ତମ ପାଦ ସ୍ମୃତିଆ, ମନରେ ଆପଣଙ୍କର ପାଦ ପଦ୍ମର ସ୍ମୃତି ରହୁ ସବୁବେଳେ ପାଇଁ ମନରେ, ଏବଂ ଶିର ତବ ନିବାସ ଜଗତ ପ୍ରଣାମ, ଶିର ଭଗବାନ ଯେଉଁ ଦେଇଛନ୍ତି ତାଙ୍କୁ ପ୍ରଣାମ କରିବା, ଭଗବାନ ପ୍ରଣାମ କରିବା, ବା ତାଙ୍କର ନିବାସ ଯେଉଁଠି ରହିଛି ଏ ଜଗତ ହେଉଛି ତାଙ୍କର ନିବାସ, ସବୁଠି ଭଗବାନ ନିବାସ କରୁଛନ୍ତି, ସେଠି ତାଙ୍କୁ ସବୁଠି ପ୍ରଣାମ କରିବା, ତବ ନିବାସ ଜଗତ ପ୍ରଣାମ ଦୃଷ୍ଟିଂ ଶତାଙ୍କ ଦର୍ଶନ ହେତୁ ଭଗତ, ଏବଂ ଚକ୍ଷୁଟା ଆପଣଙ୍କର ଶତାଙ୍ଗ ଆପଣଙ୍କ ଭକ୍ତଙ୍କର ବିଗ୍ରହକୁ ଦେଖିବା ପାଇଁ ଏ ଚକ୍ଷୁଟି ବିନିଯୋଗ ହଉ, ଦୃଷ୍ଟିଂ ଶତାଙ୍କ ଦର୍ଶନ ହେତୁ ଭଗବତ ତନୁ ନା, ଇଏ ମଧ୍ୟ ଭଗବାନଙ୍କ ତନୁ, ତାଙ୍କର ଭକ୍ତ ହେଉଛି ଭଗବାନଙ୍କ ତନୁ, ଭଗବାନ ଶରୀର, ଏବଂ ଭଗବାନ ମଧ୍ୟ ଦୃଷ୍ଟି ମାଧ୍ୟମରେ ଆମେ ଦର୍ଶନ କରିବା, ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି, ଦୃଷ୍ଟିଂ ଶତାଙ୍କ ଦର୍ଶନ ଭଗବତ ତନୁ ନା, ଏଇଭଳିଆ ପ୍ରାର୍ଥନା କରିକିରି ତାଙ୍କୁ ପ୍ରଦକ୍ଷିଣ କରିକିରି ସେ ଚାଲିଗଲେ, ତାଙ୍କ ଦେବଲୋକକୁ ଚାଲିଗଲେ। ଏବଂ ଦେବଲୋକରେ ଏଇଟା ସବୁ ଦେବତାମାନେ ସବୁ ଦେଖୁଥିଲେ, ଏ ଘଟଣା ସବୁ ଦେଖୁଛନ୍ତି, ଦେବଲୋକରେ ମଧ୍ୟ ଏଇସବୁ ଚାଲିଛି ଘଟଣା। ଏଇ ଆଜିର ଏଇ ଯେଉଁ କଥାଟି ଭାଗବତ ମାନେ ଆମେ ପାଠ କରୁଛେ, ଶ୍ରବଣ କରୁଛେ, ଦଶମ ସ୍କନ୍ଧ ଦଶମ ଅଧ୍ୟାୟ ପାଠ କରିସାରିଛେ, କିନ୍ତୁ ସ୍ୱର୍ଗଲୋକରେ ମଧ୍ୟ ସେଇଟା ପାଠ ହେଉଛି। ଏଇଭଳି ଭାବରେ ଭଗବାନ ତାଙ୍କୁ ଉଦ୍ଧାର କରିଥିଲେ, ନଳକୂପରେ ମାଣିକିବ ସେ ନିଜେ ନିଜେ ହେଉଛନ୍ତି ତା'ର ଉଦାହରଣ। ସେ ଭଗବାନ ପ୍ରାର୍ଥନା କରିଛନ୍ତି ଏବଂ ଭଗବାନ ମଧ୍ୟ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି, ସେ ସବୁ ଶୁଣୁଛନ୍ତି, ଭଗବାନ କଥା ଶୁଣୁଛନ୍ତି, ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି ସିଏ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଯେଉଁମାନେ ବର୍ତ୍ତମାନ ସମୟରେ ଉଲଗ୍ନତା ପ୍ରାପ୍ତ ହେଉଛନ୍ତି, ସେ ସ୍ତ୍ରୀର ଯେଉଁ ଲଜ୍ଜା ରହିଛି ଭୂଷଣ ସେଇଟା ନଷ୍ଟ ହୋଇଯାଇଛି, ତେଣୁ ସେମାନେ ଏଇଭଳି ଭାବରେ ଲଜ୍ଜାହୀନ ହିସାବରେ ଏଭଳି ଭାବରେ ସମସ୍ତେ ପ୍ରଶଂସା କରୁଛନ୍ତି, ସମସ୍ତେ ପ୍ରଶଂସା କରୁଛନ୍ତି, ତାଙ୍କର ଫଟୋ ବାହାରୁଛି କେତେ କ'ଣ ତାଙ୍କ ପ୍ରଶଂସା କରାଯାଉଛି, କିନ୍ତୁ ପ୍ରକୃତରେ ସେମାନେ ଯେ କେତେ ନୀଚ ସ୍ତରରେ ସେଇଟା ସେମାନେ ଜାଣିପାରୁନାହାନ୍ତି। ଏତେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଧର୍ମ ରୋଜଗାର କଲେ କିନ୍ତୁ ପରଜନ୍ମରେ ଗୋଟେ ବୃକ୍ଷ ହୋଇକି ରହିବେ, ପରଜନ୍ମ ତାଙ୍କର ଜୀବନ ନଷ୍ଟ ହୋଇଗଲା, ଏ ଜନ୍ମଟା ନଷ୍ଟ ହୋଇଗଲା। ତେଣୁ ଇଏ ହେଉଛି ଭୂଷଣ, ଲଜ୍ଜା ହେଉଛି ଭୂଷଣ। ତେଣୁ ଲଜ୍ଜିତା ହ୍ରିୟା ଦୁଇଥର ବର୍ଣ୍ଣନା କରାଯାଇଛି, ଲଜ୍ଜାରେ ମୁଣ୍ଡକୁ ତଳ ପୋତିଦେଲେ ସିଏ। ତେଣୁ ଅନିରୁଦ୍ଧଂ ବିଲିଖିତଂ ବିକ୍ଷୋ ଉଷା ବାଙ୍ଗମୁଖୀ ହ୍ରିୟା, ତାଙ୍କର ଲଜ୍ଜା ଥିଲା, ଅସୁର କୂଳରେ ଯାଉଥିଲେ କ'ଣ ହେବ, ଏଇସବୁ ଲଜ୍ଜା ମଧ୍ୟ ରହିଛି ତାଙ୍କର, ସେ ଲଜ୍ଜା ରହିଛି, ଲଜ୍ଜାହୀନ ହୋଇନାହାନ୍ତି ସିଏ। ତେଣୁ ଏଇଭଳି ଭାବରେ ଯେତେବେଳେ ଲଜ୍ଜାରେ ତାଙ୍କର ମୁଖକୁ ତଳକୁ କରିଦେଲେ, ସେତେବେଳେ ଦେଖିକି ତାପରେ ଦେଖିକିରି କହୁଛନ୍ତି, ସୋ ସୌ ଅସୌ ଦୁଇଥର କହିଲେ, ଇଏ ସେ ଇଏ ସେ ଏଇଭଳି ଭାବରେ କହିଲେ, ତାଙ୍କଠୁ ଦେଖିକି କହିଲେ, ସୋ ସୋ ସହ ଅସୌ ସ ଅସୌ ସେଇ 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 ଇଏ ସେଇ ଇଏ ସେଇ ଏଇଭଳି ଭାବରେ ଇତି ପ୍ରାହ, ଏଇଭଳି ଭାବରେ କହିଲେ ସିଏ ଉଷା, କହିକରି ସ୍ମୟମାନ ମହିପତେ, କେତେ ଆନନ୍ଦ ତାଙ୍କର, ସ୍ମୟମାନ ଆନନ୍ଦରେ ଗଦଗଦ ହୋଇଯାଉଛନ୍ତି ସିଏ। ଏବଂ ଏଇ ଲୀଳାଟିକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ, ସିଏ ମଧ୍ୟ ଗଦଗଦ ହୋଇଯାଉଛନ୍ତି, କେମିତି ଜାଣିବା ଗଦଗଦ ହୋଇଗଲେ ନା, ମହିପତେ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ମହିପତେ ଇଏ ସମଗ୍ର ପୃଥିବୀର ମହି ପତି ଥିଲେ ବା ସମ୍ରାଟ ଥିଲେ ପରୀକ୍ଷିତ ମହାରାଜ, ତେଣୁ ସିଏ ମଧ୍ୟ ଏତେ ଆନନ୍ଦିତ ହୋଇଯାଉ ସୁଖଦେବ ଗୋସ୍ୱାମୀ ଏ ଲୀଳାକୁ ବର୍ଣ୍ଣନା କରିକିରି, ସିଏ ମଧ୍ୟ ତାଙ୍କୁ ମହିପତେ ବୋଲି ସମ୍ବୋଧନ କରୁଛନ୍ତି, ସିଏ ମଧ୍ୟ ସେ ଆନନ୍ଦକୁ ରଖିପାରୁନାହାନ୍ତି ରୋକିପାରୁନାହାନ୍ତି, ସିଏ ମଧ୍ୟ ଗଦଗଦ ହୋଇଯାଉଛନ୍ତି ଏ ଲୀଳାକୁ ଯେତେ ବର୍ଣ୍ଣନା କରୁଛନ୍ତି। ଏଇ ଲୀଳାକୁ ଯେଉଁମାନେ ଶ୍ରବଣ କରୁଛନ୍ତି ସେମାନେ କହୁଛନ୍ତି, ଇଏ ଲୀଳାକୁ ଯିଏ ବର୍ଣ୍ଣନା କରୁଛନ୍ତି ସେ କାହିଁକି ଗଦଗଦ ହେଉଛନ୍ତି, ସେ ଗମ୍ଭୀର ଭାବରେ କଥା କହିବା କଥା କାହିଁକି ଗଦଗଦ ହେଉଛନ୍ତି, ଆସୁଛନ୍ତି କାହିଁକି, ଆନନ୍ଦ ପ୍ରକାଶ କରୁଛନ୍ତି କାହିଁକି, ଏଇଭଳି ଭାବରେ ସମାଲୋଚନା କରାଯାଉଛି। କିନ୍ତୁ ଏଠି ସୁଖଦେବ ଗୋସ୍ୱାମୀ ମଧ୍ୟ ଗଦଗଦ ହୋଇଯାଉଛନ୍ତି, ସେ ମହିପତେ ଏଇଟା ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଏ ଲୀଳାକୁ ଯେତେବେଳେ ପ୍ରବେଶ କରିବ ସେ ଆନନ୍ଦିତ ହେବ, ଭଗବାନ କଥା ହେଉଛି ଅମୃତ, ଅମୃତ ଆନନ୍ଦର କଥା, ଆନନ୍ଦ ତାଙ୍କର ଆନନ୍ଦରେ ସେ ମଧ୍ୟ ଆନନ୍ଦିତ ହେଉଛନ୍ତି, ଏଇଭଳି ଭାବରେ ଆନନ୍ଦରେ ସେ କହୁଛନ୍ତି, ସୁ ଅସୁ ଅସୁ ଦୁଇଥର କହିଲେ, ଇଏ ସେ ଆଉ ଚିତ୍ର ଲେଖିବା ଦରକାର ନାହିଁ, ତାର ଅର୍ଥ ହେଉଛି ସେଇଟା, ଏପର୍ଯ୍ୟନ୍ତ ଯେଉଁ ଚିତ୍ର ଆଙ୍କୁଥିଲେ ଏ ଚିତ୍ର ଅଙ୍କାର ସିଦ୍ଧି ମିଳିଲା ଏଇଠି, ଏଇ ଚିତ୍ରଟି ଯେତେବେଳେ ଆଙ୍କିଥିଲେ ଅନିରୁଦ୍ଧଙ୍କର, ଆଚାର୍ଯ୍ୟମାନେ ବହୁତ କଥା ଟୀକାରେ କହିଛନ୍ତି, ସେ ଲେଖିଥିଲେ ଅନିରୁଦ୍ଧ ବୋଲି ଲେଖିଥିଲେ, ସିଏ ଉଷା ଲେଖିଥିଲେ, ଏ ହେଉଛନ୍ତି ଅନିରୁଦ୍ଧ ମୋର ସ୍ୱାମୀ, ଏଇଭଳି କଥା, ସୁ ଅସୁ ଅସୁ ଏ ଆଉ ଦେଖିବା ଦରକାର ନାହିଁ, ଆଉ ଚିତ୍ର ଆଙ୍କିବା ଦରକାର ନାହିଁ, ଆହୁରି ବହୁତ ଲୋକମାନେ ଅଛନ୍ତି ସବୁ ଯୁବକ ସୁନ୍ଦର ଯୁବକ ରହିଛନ୍ତି ସବୁ ଆଙ୍କିଥାନ୍ତେ ସିଏ, ଏଇଟା ଯଦି ନ ହୋଇଥାନ୍ତେ ତାହେଲେ ଆହୁରି ଆଙ୍କିଥାନ୍ତେ, କିନ୍ତୁ ସେ କହିଲେ ନା ନା ଇଏ ଅସୁ ହେଇଛି, ସୁ ଅସୁ ସୁ ଅସୁ ଇତି ପ୍ରାହ, ଏଇଭଳି ଭାବରେ କହିଲେ ପ୍ରକୃଷ୍ଟ ରୂପେ ନା ହ କହିକରି ସ୍ମୟମାନ, ସିଏ ମଧ୍ୟ ଆନନ୍ଦରେ ସ୍ମୟ ସ୍ମିତ ହାସ୍ୟ କରୁଛନ୍ତି ସ୍ମୟମାନ। ଏବଂ ଏହି ଲୀଳାଗୁଡ଼ିକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜକୁ, ସିଏ ମଧ୍ୟ ଏତେ ଆନନ୍ଦିତ ହୋଇଯାଉଛନ୍ତି, ସିଏ ପରୀକ୍ଷିତ ମହାରାଜକୁ ସମ୍ବୋଧନ କରୁଛନ୍ତି, ମହିପତେ ଏ ମହିପତେ ଏ ଲୀଳାଟି ଏଭଳି ଭାବରେ ଚାଲିଛି। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଏ ବିଷୟରେ ଆହୁରି ଅନ୍ତର୍ଦୃଷ୍ଟି ପ୍ରଦାନ କରିଛନ୍ତି, ଉଷା ଯେତେବେଳେ ପ୍ରଦ୍ୟୁମ୍ନଙ୍କୁ ଛବିଟିକୁ ଦେଖିଲା ସେତେବେଳେ ସେ ଲଜ୍ଜିତ ହୋଇପଡ଼ିଥିଲେ, କାରଣ ସେ ଭାବିଥିଲେ ଇଏ ମୋର ଶ୍ୱଶୁର ପ୍ରଦ୍ୟୁମ୍ନଙ୍କ ଛବି ଦେଖିକିରି, ଏହାପରେ ସେ ତାର ପ୍ରେମିକ ଅନିରୁଦ୍ଧଙ୍କ ଛବି ଦେଖିଲେ ଏବଂ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇ ଉଠିଲେ, ଉତ୍ଫୁଲ୍ଲିତ ହୋଇ ଉଠିକିରି ଇଏ ସବୁ ଲେଖା ହେଇନାହିଁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଲେଖିଛନ୍ତି, ସେ ଲେଖିଦେଇଛନ୍ତି ଫଟୋରେ ଲେଖିଥିଲେ ଉଷା ଅନିରୁଦ୍ଧ ବୋଲି ଲେଖିଦେଇଛନ୍ତି। ସନାତନ ଗୋସ୍ୱାମୀ ଜୀବ ଗୋସ୍ୱାମୀ କହୁଛନ୍ତି, ପ୍ରକର୍ଷେଣ ସହ ଗଦଗଦତ୍ୱାଦୀନ୍ ଆହ ପ୍ରାହ ବୋଲି ପ୍ରାହ ଶବ୍ଦର ଅର୍ଥ ହେଉଛି ଗଦଗଦ ହୋଇଯାଉଛି, କଥା କହିପାରିଲେ ନାହିଁ, ଏତେ ଆନନ୍ଦ ତାଙ୍କର, ତାଙ୍କର ସ୍ୱପ୍ନର ଯେଉଁ ଦେଖିଥିଲେ ପ୍ରେମିକଙ୍କୁ, ଆଉ ସେ ଚିନ୍ତା କରିପାରିନଥିଲେ ତାଙ୍କୁ ଦେଖିପାରିବେ ବୋଲି। କିନ୍ତୁ ଆଜି ତାଙ୍କର ସଖୀ, ଆମେ କହିଥିଲେ ନା ସଖୀର ଶବ୍ଦର ଅର୍ଥ କହିଥିଲେ, କାହାର ମନେ ଅଛି ମୁଁ କ'ଣ କହିଥିଲି ସଖୀ ସଖୀ ଶବ୍ଦର ଅର୍ଥରେ? ଏ କାହିଁକି ସଖୀର ଅର୍ଥ ମୁଁ କହିଥିଲି ନା, ସଖୀର ଅର୍ଥ କ'ଣ ବା ସଖାର ଅର୍ଥ କ'ଣ? ପରସ୍ପର ହିତୈଷୀ, ଅନ୍ୟର ହିତ କରିବା ପାଇଁ ଚାହିଁବେ, ଅନ୍ୟର ହିତ କରିବା ପାଇଁ ଚାହିଁବେ। ତେଣୁ ଏ ଯେଉଁ ଇଏ କହିଲା ସିଏ ପ୍ରକର୍ଷଣ ପ୍ରାହ କହିଲେ, ପ୍ରକର୍ଷ ମାନେ ବହୁତ ସୁଷ୍ଠୁ ଭାବରେ ଗଦଗଦତ୍ୱ ଆଦି ନାହ, ଗଦଗଦ ହେଇଯାଉ, କଥା କହିପାରୁନାହାନ୍ତି। ଇଏ ହେଉଛି ଭାବ, ଇଏ ଭାବ କାହାର କେଉଁ ଭାବ? ଭାଗବତ ମାନେ ଆମେ ଦେଖିବା ଆଚାର୍ଯ୍ୟମାନେ ଟୀକାରେ ସେଇଟା କହିଛନ୍ତି, ଭାବ କରିଛନ୍ତି, ଭାବକୁ ପ୍ରକାଶ କରିଛନ୍ତି। ମନରେ କ'ଣ କିଏ ଭାବିକିରି କ'ଣ କଥା କହୁଛନ୍ତି ସେଇଟା ଆମେ ଜାଣିପାରିବାନି ଭାଗବତ ପଢ଼ିକିରି, କିନ୍ତୁ ଆଚାର୍ଯ୍ୟମାନେ ଟୀକାରେ ସେଇଟା କହିଛନ୍ତି କ'ଣ ଭାବ ତାଙ୍କର। ତେଣୁ ଏଇଠି କହୁଛନ୍ତି ଯେନ୍ ଜୀବ ଗୋସ୍ୱାମୀ ଏବଂ ସନାତନ ଗୋସ୍ୱାମୀ ମଧ୍ୟ ସେଇ ଏକା ଟୀକା ପ୍ରାୟ ରହିଛି ଜମା, ସେ କହୁଛନ୍ତି ପ୍ରାହ ଶବ୍ଦରେ ଅର୍ଥରେ ସେ କହୁଛନ୍ତି ପ୍ରକର୍ଷେଣ ସେ ଗଦଗଦତ୍ୱ ଆଦି ନାହ, କଥା ଯେତେବେଳେ କହିଲେ ସୋ 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 ଯେଉଁ କହିଲେ ସୋ 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 ସେ ସେ ଇଏ ସେଇ ଇଏ ସେଇ କହିଲେ ଗଦଗଦ ହେଇ କହୁଛନ୍ତି, କଥା କହିପାରୁନାହାନ୍ତି। ଏଇଟାକୁ ଜୀବ ଗୋସ୍ୱାମୀ ସନାତନ ଗୋସ୍ୱାମୀ ମୋତେ କହୁଛନ୍ତି। ଆଉ ହେ ମହିପତେ, ସେ ସୁଖଦେବ ଗୋସ୍ୱାମୀ ମଧ୍ୟ ପରୀକ୍ଷିତ ମହାରାଜକୁ ସମ୍ବୋଧନ କରୁଛନ୍ତି, ମହିପତେ କାହିଁ କହିଲେ ନା ଇତି ଚିତ୍ରଲେଖାୟା ତାଦୃଶଂ ଲିଖନ ସୌଷ୍ଠବଂ ଉଷାୟାଶ୍ଚ ପ୍ରତିବିଜ୍ଞାନାଧିକଂ ପୃଥୁଆ କୁତ୍ରାବି ନ ସମ୍ଭବେତ୍। ସେ ଶ୍ରୀ ସୀତାରାମ ହନୁମାନ ଯୋଗୀ ଆ ଅର୍ଥ ହେଉଛି ଚିତ୍ରଲେଖା ଯେଉଁଗୁଡ଼ା ଚିତ୍ର ଆଙ୍କିଲା ଏଇଟା ସହଜ କଥା ନୁହଁ, କେଉଁଠି ମିଳିବ ନାହିଁ ଏଭଳି ଚିତ୍ରଲେଖା ତାଦୃଶ ଲିଖନ ସୌଷ୍ଠବମ୍, ଏତେ ତାଙ୍କର ଏକ୍ସପର୍ଟିଜ୍ ରହିଛି, ସବୁ ଆଙ୍କିଦେଲେ, ସବୁ ଆଙ୍କିଦେଲେ। ଏବଂ ଉଷାୟାଶ୍ଚ ପ୍ରତି ଅଭିଜ୍ଞାନାଧିକଂ, ତାଙ୍କୁ ମଧ୍ୟ ଉଷା ସବୁ ଜାଣିପାରିଲେ, ତାଙ୍କ ସ୍ୱପ୍ନରେ ଯାହାକୁ ଦେଖିଥିଲେ ତାଙ୍କୁ ସବୁ ଜାଣିପାରିଲେ। ଏ ପୃଥୁଆ କୁତ୍ରା ବି ନ ସମ୍ଭଦେ, ଏ ପୃଥିବୀରେ ଆଉ କେଉଁଠି ସେଇଟା ସମ୍ଭବ ହେବ ନାହିଁ, ଏଇଠି ସମ୍ଭବ ହେଇଥିଲା, ଏଇ ଭାବରେ ସେ କହିଲେ ମହିପତେ। କିନ୍ତୁ ଆଉ ଜଣେ ବହୁତ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ସମ୍ବୋଧନ, ବିଭିନ୍ନ ପ୍ରକାର ତାଙ୍କର ଭାଷ୍ୟ ଦେଇଛନ୍ତି। ଆଉ ଜଣେ ଆଚାର୍ଯ୍ୟ କହିଛନ୍ତି ଇଏ ଯେଉଁ ଆନନ୍ଦ, ସେ ଆନନ୍ଦରେ ମଧ୍ୟ ଆନନ୍ଦିତ ହେଇକି ସେ ତାଙ୍କୁ ମହିପତେ ବୋଲି ସମ୍ବୋଧନ କଲେ। ତେଣୁ ଏଇଭଳି ଭାବରେ ଆମର ସମୟ ଚାଲିଗଲା, ଆମେ 2 ମିନିଟ୍ ଭଗବାନ ନାମ କୀର୍ତ୍ତନ କରି କଥା ବିଶ୍ରାମ ଦେବା।